ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 62 अध्याय श्लोक 7। कौंडुत्यानिवृत्तैर्दोर्भिः जुजुत्सो दिग्गजानहम् आद्यायां चूर्णयन् अद्रिन् आद्यायां चूर्णयन् अद्रिन् भीतास्तेऽपि प्रदुर्द्रुवुः कौण्डुत्यानिवृत्तैर्दोर्भिः जुजुत्सो दिग्गजानहम् आद्यायां चूर्णयन् अद्रिन् भीतास्तेऽपि प्रदुर्द्रुवुः। 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 श्लोकर अनुवाद। हे आदिदेव, युद्ध निमित्त कौंडुयन मो बाहु द्वारा पर्वत गुड़िक चूर्ण करी दिग्गज संगरे युद्ध पई आग्रही होई मु आगे जीवारु से समस्त बृहत हस्ती दल पलायन करथिले। नमो विष्णुपादाय कृष्ण भ्रष्टाय भूतल श्रीमते भक्ति स्वरूप दामोदर स्वामिनी नामिने। ओम विष्णुपादाय कृष्ण भ्रष्टाय भूतले श्रीमते भक्तिवेदांत स्वामिनी नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे वंशाकल्पतरुभ्यश्च कृपासिन्धुभ्यः च भद्राणां पावनेभ्यो वैष्णवेभ्यो नमो नमः। वृन्दाय तुलसीदेवाय प्रियाय केशवस्य च कृष्णभक्तिप्रदेवी सत्यवते नमो नमः। श्रीकृष्ण चैतन्य प्रभु नित्यानन्द श्री अद्वैत गदाधर शिवासादि श्री गौरभक्त वृन्द हरे कृष्णा 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 हरे हरे, हरे राम 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 हरे हरे। हरे कृष्ण पुस्त भक्त सज्जन वृंद मात्र वृंद आज सफड़ा एकादशी थी तेणु आम आज प्रथम सुप्रभुपाद कथा श्रवण कले तेणु आमर भागवतम धारावाहिक भाव जो कथा चलती दशम स्कंद 62 अध्याय ये अध्याय हूँ किभली भाव अनिरुद्ध एवं उषांगर विवाह यही प्रसंगे बाणासुर कथा आसुची तेणु बाणासुर जे कि बड़ी महाराज पुत्र ज्येष्ठ पुत्र शहे पुत्र भितर ज्येष्ठ पुत्र हो बाणासुर पिता तांकर भगवान भक्तरे पृथ्वी प्रसिद्ध पृथ्वी ना विश्व प्रसिद्ध किंतु तांकर पुत्र भगवान आराधना कले ना सी शिवजी आराधना कले जो मैंने भगवान भक्त भगवान पूजा करती से प्रकृत देवता जो मैंने भगवान आराधना करती ना से असुर ये लिखा बाणासुर ये असुर से कहुई दो भूत स्वर्ग लोकस्मिन दैव असुर एवच दैव कौन विष्णु भक्त भवे दैव असुरस्तद विपर्य दुई प्रकार व्यक्ति अच्छा गोटे हूँ दैवता देवता आ गोटे हूँ असुर जो मैंने भगवान विष्णु भक्त से मैंने हूँ देव देवता किंतु जो मैंने भगवान भक्त नुहति से भक्त नुहत से अभक्त से असुर बाण असुर बोली कहगला किंतु असुर मानक मध्यरे मध्य रही जो मैंने कि भगवान भजन करुछन्ति हरे कृष्णा 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 हरे हरे राम राम राम। भगवद गीतार भगवान कहले जे प्रहलाद सी दैत्या ना दैत्य मान भितर सी हूँ प्रहलाद असुर कूल जहाँ थे सी हूँ भगवान ज्येष्ठ खाली भक्त नुहति सी हूँ महाजन एवं तांकर पौत्र बड़ी महाराज सी मत जन महाजन किंतु तांकर पुत्र ये बाणासुर भगवान भजन कले ना शिवजी भजन कले एवं भगवान को द्रोह कले आम पूर्व वर्णना कर सारे कि भाव भगवान विद्वेष कर आज प्रभुपाद महाराज बाणी थी मत से प्रभुपाद बाणी आज थी जड़े बंगला बंगला गोटे रही कथा रही बंगला कथा सीटा कौन जहाँ जड़े व्यक्ति चिंता कले आम ग्राम केत अच्छा कौन केत भगवान भक्त नुहति बाई भाव से जो चिंता करुले देखिले कही ना कही भगवान भक्त ना समस्ते भगवान को द्वेष कर भगवान द्वेष करम भौतिक जगत पतन होणु यही भौतिक जगत में समस्ते भगवान विद्वेष कर भौतिक जगत पतन होती जदि तर ठीक भाव चिंता करते बुद्धि था से चिंता करते भगवान को आम विद्वेष करे किंतु किए सब प्रदान करमको भगवान छड़ा आउ किए अच्छा जी आमको प्रदान कर भगवान केमको भल पाँच तार निदर्शन रही चीटा समस्त कोटि कोटि जीव रही खाली पृथ्वी पृष्ठ नुहति समग्र विश्व एवं भाव अनंत कोटि विश्व ब्रह्मांड रही किंतु समस्ते जो मैंने भगवान भक्त नुहति भगवद गीतार भगवान कहले चार कौन कहीं जो भगवद गीतार भगवान ज्ञान दौरान अर्जुन को सप्तम अध्याय श्लोकटी रही से कौन भगवान कहते जे न दैवी हेसा गुणमयी मम माया दूरतया मामे बजे प्रपद्यंते माया मेता तरती ते भगवान भौतिक जगत रे ये जो रही तीनोटी गुण रही है तीनोटी गुण से समस्त बंधा होकर रही दैवी हेसा गुणमयी मम माया दूरतया मामे बजे प्रपद्यंते माया मेता तरती ते किंतु जो मैंने भगवान शरण से जीवे से मैंने मायार पार हो पारे तेणु ये जितेबाड़ ये कथि कहते भगवान अर्जुन को अर्जुन चिंता कर प्रभु कहीं लोक मैंने आपण शरण जाऊना कहीं जाऊना ତେଣୁ ଭଗବାନ ତା'ପର ଶ୍ଳୋକରେ କହିଲେ, ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପୃତ ଜ୍ଞାନମ ଆସୁରଂ ଭାବମାଶ୍ରିତା। ଭଗବାନଙ୍କ ଶରଣରେ କାହିଁକି ଯାଆନ୍ତି ନାହିଁ? ସେମାନେ ଦୁଷ୍କୃତି ନ, କୌଣସି ତାଙ୍କର ସୁକୃତି ନାହିଁ, କୌଣସି ପୁଣ୍ୟ ନାହିଁ। ଯେସାଂ ତୁ ଅନ୍ତର୍ଗତ ପାପଂ ଜନାନାମ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ମୋ ନିର୍ମୁକ୍ତ ଭଜନ୍ତି ମାଂ ଦୃଢ଼ବ୍ରତା। ଯେଉଁମାନଙ୍କର ପାପକର୍ମର ସରିଯାଇଛି ଫଳ, ପ୍ରାୟ ପାପକର୍ମ ପ୍ରତିକ୍ରିୟା ସରିଯାଇଛି ଏବଂ ପୁଣ୍ୟକର୍ମ ପ୍ରତିକ୍ରିୟା ଆରମ୍ଭ ହୋଇଛି, ସେମାନେ ଭଗବାନ ଭଜନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ କାହିଁକି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ? ନା ସେମାନେ ଦୁଷ୍କୃତି, ନା କୌଣସି ତାଙ୍କ ସ୍ୱୀକୃତି ନାହିଁ। ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି। ସେମାନେ କିଏ ନା ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି ରହିଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି। ଏବଂ ନରାଧମ, 400,000 ପ୍ରକାର ମନୁଷ୍ୟ ଅଛନ୍ତି, ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର, ଆଜି ପ୍ରଭୁପାଦ ମହାରାଜଙ୍କର ଯେଉଁ ଶୁଣିଲେ ଲେକ୍ଚର ସେଇଟା ମଧ୍ୟ ସେଇଟା ଥିଲା, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତଦାମ ବି ସିଦ୍ଧାନାମ କଶ୍ଚିନ୍ ମାଂ ବ୍ୟତୀତ ତତ। ହଜାର ହଜାର ଲୋକ ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି, ତେଣୁ ତାଙ୍କ ଭିତରେ ଯେଉଁମାନେ ପ୍ରକୃତର ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଭିତରୁ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ମନୁଷ୍ୟ ଜନ୍ମ ସେଇଥିପାଇଁ ଉଦ୍ଦିଷ୍ଟ ହେଇଛି, କିନ୍ତୁ ସେମାନେ କ'ଣ କରନ୍ତି ନା ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ମୂର୍ଖ ସେମାନେ, ଜ୍ଞାନ ନାହିଁ ତାଙ୍କର। ନରାଧମ, 400,000 ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଭଗବାନ ଯେତେବେଳେ ପ୍ରଥମେ କହିଲେ ମୂଢ଼ା ବା ମୂର୍ଖ, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ମୁଁ ଦେଖୁଛି ବହୁତ ବିଜ୍ଞ ବ୍ୟକ୍ତି ରହିଛନ୍ତି, ବିଦ୍ୱାନ ବ୍ୟକ୍ତି, ସେମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଭଗବାନ ସେ ପ୍ରଶ୍ନ କରିନାହାନ୍ତି, ମନରେ ଭାବୁଛନ୍ତି। ତେଣୁ ଭଗବାନ କହିଲେ ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ରହିଛି କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଆମେ ଦେଖୁଛେ ବହୁତ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି ସବୁବେଳେ, ବିଦ୍ୱାନ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତିର ଉଦାହରଣ ଦିଅନ୍ତି, ଯାଇକରି ଫରେନ୍ରେ କରିକିରି ଆସିଥିଲେ, ଫରେନ୍ ପାଠ ପଢ଼ିକି ଆସିଥିଲେ, ବହୁତ ବଡ଼ ପଣ୍ଡିତ, ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ପାଶ୍ଚାତ୍ୟ ଜଗତରେ ପଢ଼ିକିରି ଆସିଛନ୍ତି। ତେଣୁ ଏ ଯେତେବେଳେ ଆସିଲେ ଦେଶକୁ, ସେଇ ସମୟରେ ଗୋଟେ କାର୍ଯ୍ୟରେ ପଡ଼ିଲେ, ତାଙ୍କୁ ନଦୀ ପାର ହେଉଥିଲେ, ନଦୀ ପାହାର ଯେଉଁ ନାବିକ ଜଣକ ରହିଛନ୍ତି, ଯେଉଁମାନେ ଏଇଭଳି ଭାବରେ ଭୌତିକ ଜଗତରେ ଜ୍ଞାନୀ, ଯେଉଁ ଭୌତିକ ଜଗତର ଜ୍ଞାନରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ତାଙ୍କର ବହୁତ ଗର୍ବ। ସେ ପ୍ରକୃତରେ ଜ୍ଞାନ ନୁହଁ, ସେଇଟା ହେଉଛି ଅଜ୍ଞାନ। ଆମର ଭକ୍ତିବିନୋଦ ଠାକୁର ସେଇଟା କହିଲେ, ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା ମୋହ ଉପଜିଆ ଅନିତ୍ୟ ସଂସାରେ ଜୀବ କି କାରାଏ ଗାଧା। ସେମାନେ ବହୁତ ବଡ଼ ବିଦ୍ୱାନ ବୋଲି ଭାବୁଛନ୍ତି, କିନ୍ତୁ ପ୍ରକୃତ ସେମାନେ ଗଧ। ଇଏ ହେଉଛି ଜଡ଼ ବିଦ୍ୟା, ଏଇ ବିଦ୍ୟାରେ ସେ ସେଇଭଳି ଭାବରେ ତାଙ୍କର ଗର୍ବ ହେଇଥିଲା, ବହୁତ ପାଠ ପଢ଼ିକି ଆସିଛି ମୁଁ। ତା ନାଭିକୁ ପଚାରୁଛି, ତୁ କ'ଣ ପାଠ ପଢ଼ିଛୁ? ନା ମୁଁ କିଛି ପଢ଼ିନାହିଁ। ପଢ଼ିନାହୁଁ, ତୋର ଜୀବନ ନଷ୍ଟ ହୋଇଗଲା। ଫିଜିକ୍ସ ଜାଣିଛୁ? ନା ନା, ତୋର 25% ନଷ୍ଟ ହୋଇଗଲା। ତାପରେ କିଛି ବାଟ ଗଲା ପରେ ପୁଣି ପଚାରିଲେ, ଆରେ ତୁ କେମିଷ୍ଟ୍ରି ଜାଣିଛୁ? ନା ନା, ତୋର 50% ଜୀବନ ନଷ୍ଟ ହୋଇଗଲା। ଆଉ କିଛି ବାଟ ଗଲା ପରେ ପଚାରିଲେ, ତୁ ମ୍ୟାଥମେଟିକ୍ସ ଜାଣିଛୁ? ନା ନା, ମୁଁ ସେ କିଛି ଜାଣିନାହିଁ। ନା ତୋର 75% ଜୀବନ ନଷ୍ଟ ହୋଇଗଲା। ତେଣୁ ଆଉ କିଛି ବାଟ ଗଲା ପରେ ଭୀଷଣ ଝଡ଼ ଆସିଲା, ବର୍ତ୍ତମାନ ଯେମିତି ପରିସ୍ଥିତି ରହିଛି ସେଇଭଳି ଭାବରେ ପାଗ ହୋଇଗଲା, ଝଡ଼ ଝଡ଼ ଆସିଲା। ତାକୁ ସେ ନାଭିକୁ ପଚାରିଲେ, ସାର୍ ଆପଣ ବହୁତ ପାଠ ପଢ଼ିଛନ୍ତି ଆଉ ସନ୍ତରଣ ଜାଣିଛନ୍ତି, ସୁଇମିଂ? ନା ସୁଇମିଂଟା କ'ଣ କ'ଣ ଜିନିଷ? ନା ଆପଣଙ୍କର 100% ସମସ୍ତ ଶତକଡ଼ା 100% ଜୀବନ ନଷ୍ଟ ହୋଇଯିବ ବର୍ତ୍ତମାନ। ସତକୁ ସତ ସେଇଭଳି ଭାବରେ ଗୋଟେ ଝଡ଼ ଆସିଲା, ଯେଉଁଥିରେ ଡଙ୍ଗାଟି ଓଲଟି ଗଲା, ଏ ନାବିକ ଜଣକ ପହଁରିକି ପଳାଇ ଆସିଲା, ଜୀବନ ରକ୍ଷା ହୋଇଗଲା। ତେଣୁ ଏଇଭଳି ଭାବରେ ଭୌତିକ ଯେଉଁ ଜଗତ ଯେଉଁ ବିଦ୍ୟା ରହିଛି, ସେ ବିଦ୍ୟା ହେଉଛି ଏଇଭଳି ଭାବରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆମର ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ରହିଛନ୍ତି, ଯାହାକି ଆମର ଗୁରୁଦେବ ଶ୍ରୀ ଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଶ୍ରୀପାଦ ମହାରାଜ ସବୁବେଳେ କହନ୍ତି, ଇଏ ହେଉଛି ଇଦଂ ହି ପୁଂସ ତପସ ଶ୍ରୁତ ସେବା ସୁଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧି ଦତ୍ତୟୋ ଅଭିଚ୍ୟୁତର୍ଥ କବିପି ନିରୂପିତ ଯଦୁ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ। ଭୌତିକ ଜଗତରେ ବହୁତ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, ବହୁତ ବିଦ୍ୟା ରହିଛି। ପ୍ରଭୁପାଦ ମହାରାଜ ଥରେ ଯାଇଥିଲେ ଆମେରିକାର ଯେଉଁ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଠି ଯାଇଥିଲେ, ସେଠି ବହୁତ ବଡ଼ ବିରାଟ ବଡ଼ ଇନଷ୍ଟିଚ୍ୟୁଟ୍, ସେ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ହଁ, ସେଠି ଯେଉଁମାନେ ପଢ଼ୁଛନ୍ତି ତାଙ୍କର କେତେ ଗର୍ବ ନ ହୋଇଥିବ। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ଯାଇଥିଲେ, ସେଠି ତାଙ୍କର ବହୁତ ଡିପାର୍ଟମେଣ୍ଟ ରହିଛନ୍ତି। ତେଣୁ ସେ ପଚାରିଲେ, ଆପଣଙ୍କର ଏଠି ବହୁତ ସବୁ ଡିପାର୍ଟମେଣ୍ଟ ରହିଛି, ଏମିତି କିଛି ଡିପାର୍ଟମେଣ୍ଟ ରହିଛି ଯେଉଁ ଡିପାର୍ଟମେଣ୍ଟରେ ଜାଣିହେବ ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ଡେଡ୍ ବଡି ଆଣ୍ଡ୍ ଏ ଲିଭିଂ ବଡି। ଗୋଟେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ ତଫାତ୍ କ'ଣ? କିଛି ଫିଲୋସଫି ଆପଣଙ୍କର ରହିଛି? ଟେକ୍ନୋଲୋଜି ଟେକ୍ନୋଲୋଜି ନାହିଁ, ଏ ପର୍ଯ୍ୟନ୍ତ ମଧ୍ୟ ସେ ଟେକ୍ନୋଲୋଜି ବାହାରି ପାରିନାହିଁ। ତେଣୁ ଇଏ କହିବାର ଉଦ୍ଦେଶ୍ୟ ହେଉଛି, ଏତେ ବିଜ୍ଞାନ ଅଗ୍ରଗତି କରିଛି। ନାରଦ ମୁନି ସେଇଟା କହିଲେ, ଇଦଙ୍ଗି ପୁଂସ ତପସ, ବହୁତ ବ୍ୟକ୍ତି ବହୁତ ତପସ୍ୟା କରୁଛନ୍ତି, ଯେମିତି ହିରଣ୍ୟକଶିପୁ ଇତ୍ୟାଦି, ଏହି ବାଣାସୁରର ପୂର୍ବ ବଂଶଧର ହିରଣ୍ୟକଶିପୁ, ସେ ବହୁତ ତପସ୍ୟା କରିଥିଲା। ଦେବଲୋକମାନଙ୍କର ଗଣନାରେ 100 ବର୍ଷ ଯଦି ତପସ୍ୟା କରିଥିଲା, ମନ୍ଦର ପର୍ବତରେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନଥିଲା, କୌଣସି ବିଶ୍ରାମ ନେଇନଥିଲା, ଠିଆ ହୋଇକରି ଗୋଟେ ପାହାଦରେ ଠିଆ ହୋଇକରି ତପସ୍ୟା କରୁଥିଲା, ଏଭଳି ତପସ୍ୟା କରୁଥିଲା, କିନ୍ତୁ ତା'ର ମୂଲ୍ୟ କ'ଣ ହେଲା? ତା'ର ଯେଉଁ ବହୁତ ପ୍ରକାର ବର ପ୍ରାପ୍ତ ହୋଇଥିଲା, ଏମିତି ମରିବେ ନାହିଁ, ସେମିତି ମରିବେ ନାହିଁ, ସେମିତି ମରିବେ ନାହିଁ, ସେମିତି ମରିବେ ନାହିଁ, କିନ୍ତୁ ଭଗବାନ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରିକି ତାକୁ ହତ୍ୟା କଲେ। କିନ୍ତୁ ତାଙ୍କର ପୁତ୍ର ପ୍ରହ୍ଲାଦ, ଦେଖନ୍ତୁ ପ୍ରହ୍ଲାଦ ଭଗବାନ ଭକ୍ତ ଦୈତ୍ୟାନ ପ୍ରହ୍ଲାଦ ଶାସ୍ତ୍ରୀ ଦୈତ୍ୟାନ ଅସୁର କୂଳରେ ହୋଇକରି ମଧ୍ୟ ସେ ଜଣେ ମହାଜନରେ ପରିଣତ ହୋଇଗଲେ। ଛୋଟ ପିଲା ଜଣେ ମାଆଙ୍କ ଗର୍ଭରେ ଥିଲାବେଳେ ଏଇ ନାରଦ ମୁନି ଯେଉଁ ତାଙ୍କୁ ମାଆଙ୍କୁ ଯେଉଁ କୟାଧୁଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ସେ ମାଆଙ୍କ ଗର୍ଭରେ ରହିକି ସେ ସବୁ ପ୍ରାପ୍ତ ହେଉଥିଲେ। ଅବଶ୍ୟ ନାରଦ ମୁନିଙ୍କ ସ୍ପେଶାଲ କୃପା, କିନ୍ତୁ ଇଏ ଆଉ ଗୋଟେ ଆ ଦ୍ୱାରା ଆଉ ଗୋଟେ ମୋତେ ଶିକ୍ଷା ମିଳୁଛି ଯେ ଭକ୍ତି ଏଭଳି ରହିଛି, ଅହେତୁକି ଅପ୍ରତିହତା। ଭକ୍ତି ଯେକୌଣସି ଅବସ୍ଥାରେ ଯେକୌଣସି ସ୍ଥିତିରେ ଜଣେ ପାଳନ କରିପାରିବେ, ତା'ର କୌଣସି ହେତୁ ନାହିଁ। ଜଣେ ଛୋଟ ପିଲା ମାଆଙ୍କ ଗର୍ଭରେ ରହିଛି, ସେ କେମିତି ଭକ୍ତି କରିବ? ନା ହଁ, ଏ ତା'ର ଉଦାହରଣ ରହିଛି ପ୍ରହ୍ଲାଦ, ମାଆଙ୍କ ଗର୍ଭରେ ରହିକି ସେ ଭଗବାନ ଭକ୍ତି କରୁଥିଲେ। ଏଭଳି ଭାବରେ ଭକ୍ତିର ମହାତ୍ମ୍ୟ ରହିଛି। ତେଣୁ ପ୍ରହ୍ଲାଦଙ୍କୁ କେତେ ପ୍ରକାର ଚେଷ୍ଟା କଲେ ହିରଣ୍ୟକଶିପୁ, କେତେ ପ୍ରକାର ମାରିବା ପାଇଁ ଚେଷ୍ଟା କଲେ, କାହିଁକି ସେ ଭଗବାନ ଭକ୍ତ। ଏ ଭୌତିକ ଜଗତରେ ଆମେ ଦେଖିବା ସେଇଭଳି ଭାବରେ ଭକ୍ତଙ୍କ ବିରୁଦ୍ଧରେ ସବୁବେଳେ ଅଭକ୍ତମାନେ ଲାଗୁଥିବେ, ଏଇ ଇତିହାସ ରହିଛି, ଏଭଳି ଭାବ ଅନେକ ରହିଛି। ଯୀଶୁଖ୍ରୀଷ୍ଣଙ୍କୁ ହତ୍ୟା କଲେ, ହତ୍ୟା କରିବାକୁ ଚେଷ୍ଟା କଲେ, ଅବଶ୍ୟ ସେ ମୃତ୍ୟୁବରଣ କରିନାହାନ୍ତି, ଏଇଟା ଅବଶ୍ୟ ସମସ୍ତେ ଜାଣନ୍ତି ନାହିଁ। କିନ୍ତୁ ସିଏ ଯୀଶୁଖ୍ରୀଷ୍ଣଙ୍କୁ ହତ୍ୟା କଲେ କାହିଁକି ନା ସେ ଭଗବାନ ଭକ୍ତ ଥିଲେ, ଏମାନେ ଭଗବାନ ଭକ୍ତ ନଥିଲେ ସେମାନେ ତାଙ୍କୁ ହତ୍ୟା କଲେ। ତେଣୁ ଇଏ ପ୍ରହ୍ଲାଦ ସେଇଭଳି ଭାବରେ ଭଗବାନ ଭଜନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ହିରଣ୍ୟକଶିପୁ କହିଲା, ହେ ମୁଁ ମନା କଲେ ମଧ୍ୟ ତୁ ହରିଙ୍କର ଭଜନ କଲୁ, ସିଏ ମୋର ଭାଇଙ୍କର ହତ୍ୟା କରିଛନ୍ତି, ହତ୍ୟାକାରୀ ସିଏ, ମୁଁ ତୁ ମନା କରିଛି। ହିରଣ୍ୟକଶିପୁ ଏତେ ଶକ୍ତି ପ୍ରାପ୍ତ ହୋଇଥିଲେ, ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ତାଙ୍କର ଶରଣରେ ଯାଇଥିଲେ, ତାଙ୍କ ସେବା କରୁଥିଲେ, ଖାଲି ଶରଣ ନାହିଁ ଖାଲି ସେବା କରୁଥିଲେ। ଏମିତିକି ନାରଦ ମୁନି ଯେତେବେଳେ ଭାଗବତ ସପ୍ତମ ସ୍କନ୍ଧରେ ଏଇ କଥାଟିକୁ ବର୍ଣ୍ଣନା କରୁଛନ୍ତି ଯୁଧିଷ୍ଠିର ମହାରାଜ, ସେତେବେଳେ ସେ କହୁଥିଲେ ମୁଁ ମଧ୍ୟ ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲି, ଏଭଳି ଭାବରେ ଅବସ୍ଥା। ତେଣୁ ହିରଣ୍ୟକଶିପୁ ଇଏ ପ୍ରହ୍ଲାଦ କୌଣସି ଭୟ ନାହିଁ, ଭକ୍ତଙ୍କର ଏହିଭଳି ଭାବ ସ୍ଥିତି, କୌଣସି ଅବସ୍ଥାରେ ଭୟ ଆସିବ ନାହିଁ। ଇଏ ପ୍ରହ୍ଲାଦ କେତେ ପ୍ରକାର ଚେଷ୍ଟା କଲେ ତାଙ୍କୁ ହତ୍ୟା କରିବା ପାଇଁ, କାହିଁକିନା ସେ ଭଗବାନ ଭଜନ କରୁଛନ୍ତି। ଭଗବାନ ଯଦି ଭଜନ ନ କରିଥିଲେ, ଆମ ଭାଗବତଙ୍କୁ ଗୋଟେ ଶ୍ଳୋକ ଅଛନ୍ତି ଏକା ସ୍କନ୍ଧରେ, ସେ ଶ୍ଳୋକଟି ଅଛନ୍ତି କ'ଣ ନା, ଯଦି କୁହାଯିବ ଜଣଙ୍କୁ କୁହାଯିବ, ଜଣେ ଭକ୍ତଙ୍କୁ କୁହାଯିବ ଆମେ ପୃଥିବୀର ଯେତେ ଧନ ଅଛି ସବୁ ଦେବୁ ତୁମକୁ, ଏତେ ବିରାଟ ବଡ଼ ଧନୀ ବ୍ୟକ୍ତି ଅଛନ୍ତି, ତା'ଠାରୁ ଅଧିକ ଧନ ଆମେ ଦେବୁ, କିନ୍ତୁ ଗୋଟିଏ ସର୍ତ୍ତରେ। କ'ଣ ସେଇଟା? ସେ ହେଉଛି ତୁମେ ଗୋଟେ ସେକେଣ୍ଡ ପାଇଁ, ଗୋଟେ ମୁହୂର୍ତ୍ତ ପାଇଁ, ଗୋଟେ ସେକେଣ୍ଡ ପାଇଁ ଭଗବାନ ଭୁଲିଯିବ, ଭଗବାନ ଭୁଲିଯିବ। ତେଣୁ ଏଇଟା ଯେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଥିରେ ମଧ୍ୟ ରାଜି ହେବେ ନାହିଁ। ଏ ଶ୍ଳୋକଟି ରହିଛନ୍ତି ଭାଗବତମରେ, ଏ ଶ୍ଳୋକଟି ରହିଛନ୍ତି। କେଉଁଠି ସେ ରହିଛନ୍ତି, ସେମାନେ କେବେ ହେଲେ ଭଗବାନ ଭୁଲି ଯାଆନ୍ତି ନାହିଁ। ତୃତୀୟ ସ୍କନ୍ଦ, ଏକାଦଶ ସ୍କନ୍ଦ, ଦ୍ୱିତୀୟ ଅଧ୍ୟାୟ ବା ପଞ୍ଚାବନ ଶ୍ଳୋକରେ ଏଇଠି ରହିଛି। କ'ଣ ସେ ଶ୍ଳୋକ ନା, ଯେ ତାଙ୍କୁ କୁହାଯିବ, କ'ଣ ସେ ଶ୍ଳୋକ ଏକ୍ଜାକ୍ଟ ମୋର ମନେ ପଡ଼ୁନି, ଭାବୁଛି ଏଇ ଶ୍ଳୋକଟି ହେଇଥିବ, ଯେ ବିଶ୍ୱ ଜାତି ହୃଦୟଙ୍ଗ ନ ସେ ସାକ୍ଷାତ ଭଗବାନଙ୍କୁ କେବେ ହେଲେ ସେ ତାଙ୍କ ହୃଦୟରେ ଭୁଲିଯିବେ ନା। ଇଏ ହେଉଛି ଶ୍ରେଷ୍ଠ ଭକ୍ତ ପ୍ରହ୍ଲାଦ ମହାରାଜ ସେହିଭଳି ଭାବରେ, ବିଶ୍ୱ ଜାତି ହୃଦୟଙ୍ଗ ନ ସେ ସାକ୍ଷାତ ହରିର ଅବସା ଭିତୋପି ଅଭୋଗ ନାଶା, ଭଗବାନଙ୍କ ଶରଣରେ ଯାଇଥିବାରୁ ତାଙ୍କର ସମସ୍ତ କିଛି ପାପ ଧ୍ୱଂସ ହୋଇଯାଉଛି। ପ୍ରଣୟ ରସନୟା ଦୃତାଙ୍ଗ୍ରି ପଦ୍ମ ସ୍ୱଭବତୀ ଭାଗବତ ପ୍ରଧାନ ଭକ୍ତ, ଇଏ ହେଉଛି ଶ୍ରେଷ୍ଠ ଭକ୍ତ। ଭଗବାନଙ୍କୁ ତାଙ୍କ ହୃଦୟ ଭିତରେ ପ୍ରଣୟ ରଜୁରେ ବାନ୍ଧିକି ରଖିଛନ୍ତି, ସେ ହେଉଛି ଶ୍ରେଷ୍ଠ ଭକ୍ତ। ତେଣୁ ଏ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ତାଙ୍କୁ ଯଦି କୁହାଯିବ ତୁମେ ଗୋଟେ ସେକେଣ୍ଡ ପାଇଁ ଭଗବାନ ଭୁଲି ଯାଅ, ଆଉ ଯେତେ ଭୌତିକ ଜଗତରେ ଯେତେ ଧନ ସବୁ ଦିଆଯିବ ସେ ସେଥିରେ ମଧ୍ୟ ରାଜି ହେବେ ନାହିଁ, ସେଥିରେ ଗ୍ରହଣ କରିବେ ନାହିଁ। ପ୍ରହ୍ଲାଦ ମହାରାଜଙ୍କ ଅବସ୍ଥା ସେହିଭଳି ଭାବରେ ଥିଲା, ଏତେ ତାଙ୍କର ଶକ୍ତି ରହିଛି, କେତେ ସବୁ ଆସିକି ଦେଖୁଛନ୍ତି ସେ ପ୍ରହ୍ଲାଦ, ସବୁ ଦେବତାମାନେ ଆସି ତାଙ୍କ ସେବା କରୁଛନ୍ତି, ଏଭଳି ଭାବରେ ସବୁ ପ୍ରକାର ନିୟମକୁ ଓଲଟେଇ ଦେଇଛନ୍ତି। ଭଗବାନ ଯେଉଁ ଶାସ୍ତ୍ରର ନିୟମ ରହିଛି ସବୁ ଓଲଟେଇ ଦେଇଥିଲେ ସିଏ, ଏଭଳି ଭାବରେ ପ୍ରହ୍ଲାଦ ସବୁ ଦେଖୁଛନ୍ତି ସେଇଟା, କିନ୍ତୁ ତଥାପି ତାଙ୍କର ଭୟ ନାହିଁ, ପିତାଙ୍କ ପ୍ରତି ଭୟ ନାହିଁ। ପିତା ଭୃକୁଞ୍ଚନରେ ତ୍ରିଭୁବନ ଭୟଭୀତ ହୋଇଯାଉଥିଲେ, କିନ୍ତୁ ପ୍ରହ୍ଲାଦ କୌଣସି ତାଙ୍କର ଭୟ ନାହିଁ, ପିତାଙ୍କୁ ବହୁତ ନିର୍ଭୟରେ ତାଙ୍କ କୋଳରେ ରହିକି ତାଙ୍କୁ ଶିକ୍ଷା ଦେଉଛନ୍ତି ଭଗବାନ କଥା। ତ ଭଗବାନଙ୍କ ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏଭଳି ଭାବରେ ଜାଣିଛନ୍ତି ପ୍ରହ୍ଲାଦ ଯେ ବୋକା ନୁହନ୍ତି ତା ନୁହଁ, ଜାଣିଛନ୍ତି ମୁଁ ଯଦି ତାଙ୍କୁ ବିରୋଧ କରିବି ସେ ମୋତେ ବହୁତ ପ୍ରକାର ବିରୋଧ କରିବେ, ମାରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ, ଯେତେ ପ୍ରକାର ଉପାୟ ଅଛି ମାରିବା ପାଇଁ ସବୁ ପ୍ରକାର ଉପାୟ କରିଥିଲେ, କିନ୍ତୁ ପ୍ରହ୍ଲାଦଙ୍କର କିଛି କ୍ଷତି ହେଲା ନାହିଁ। ଯେମିତି ତାଙ୍କୁ ଟିକିଏ ମଧ୍ୟ କୌଣସି ଟିକିଏ ମଧ୍ୟ କ୍ଷତ ହେଲାନି ତାଙ୍କ ଶରୀରରେ, କେତେ ପ୍ରକାର ଚେଷ୍ଟା ନ କରିଛନ୍ତି। ହିରଣ୍ୟକଶିପୁ ସବୁ ତପସ୍ୟା କରୁଥିଲେ, ବହୁତ ପ୍ରକାର ତପସ୍ୟା କରୁଥିଲେ, କିନ୍ତୁ ଭଗବାନଙ୍କ ଶରଣ ନଯିବାରୁ ତାର କିଛି ମୂଲ୍ୟ ନାହିଁ। ଇଦଙ୍ଗୀ ପୁଂସ ତପସ୍ ତପସ୍ୟାର ପ୍ରକୃତ ମୂଲ୍ୟ ହେଉଛି କ'ଣ ନା, ଯେଉଁ ତପସ୍ୟା ଦ୍ୱାରା ଜଣେ ଭଗବାନଙ୍କର ଶରଣରେ ଯିବେ, ଭଗବାନଙ୍କ ଭକ୍ତ ହେବେ, ଇଏ ହେଉଛି ତପସ୍ୟା। ପ୍ରଭୁପାଦ ମହାରାଜ କହନ୍ତି କଳିଯୁଗରେ ବହୁତ ପ୍ରକାର ତପସ୍ୟା ରହିଥିଲା, କିନ୍ତୁ କଳିଯୁଗରେ ଆମର ଏଇ ଚାରୋଟି ତପସ୍ୟା, ସକାଳୁ ଉଠିବା, ଆମେ ମନ୍ଦିରରେ ରହିକରି ମଧ୍ୟ ଆମେ ସକାଳୁ ଉଠିପାରୁନାହୁଁ, ଅନ୍ୟମାନଙ୍କ କଥା କ'ଣ କହିବା, ମଙ୍ଗଳା ଆଳତୀ ଆଟେଣ୍ଡ କରିବା, ମଙ୍ଗଳା ଆଳତୀ ଭୋର ମୁହୂର୍ତ୍ତ, ଇଏ ହେଉଛି କାହିଁକି କୁହାଯାଉଛି ନା, ଇଏ ହେଉଛି ଅନୁକୂଳ ପରିସ୍ଥିତି, ଅନୁକୂଳ ପରିସ୍ଥିତି। ସେହି ସମୟରେ ସତ୍ୟଗୁଣର ପ୍ରାଧାନ୍ୟ ଥାଏ, ଆମେ ଯେଉଁ ଭଗବାନ ଭଜନ କରୁଛେ ତା'ର ଅନେକ ଗୁଣ ଫଳପ୍ରାପ୍ତ ହେବା, କିନ୍ତୁ ଆମେ ମନ୍ଦିର ରହିକରି ମଧ୍ୟ ଆମେ ଉଠିପାରୁନାହୁଁ, ଅନ୍ୟମାନଙ୍କ କଥା ଆମେ କ'ଣ କହିବା, ଇଏ ହେଉଛି ଗୋଟେ ବଡ଼ ତପସ୍ୟା, ଇଏ ହେଉଛି ବଡ଼ ତପସ୍ୟା, ମଙ୍ଗଳା ଆଳତୀରୁ ଉଠିବା ବଡ଼ ତପସ୍ୟା। ଆଜିର ହେଉଛି ଏକାଦଶୀ ତିଥି, ଏ ଏକାଦଶୀ ବ୍ରତ ପାଳନ କରିବା ସେ ଗୋଟେ ବଡ଼ ତପସ୍ୟା, ଏଇଭଳି ଭାବରେ ଅନେକ ଯେଉଁ ଚାରୋଟି ନିୟମ ରହିଛି ଇଏ ନିୟମ ପାଳନ କରିବା ଇଏ ଗୋଟେ ବଡ଼ ତପସ୍ୟା, ଏତିକି କେହି କରିପାରୁନାହାନ୍ତି। ତାପରେ ଆମର ଯେଉଁ ରହିଛନ୍ତି ପ୍ରଭୁ ଶିଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଜଣେ ଶିଷ୍ୟ ବନ ମହାରାଜ ବୋଧେ, ସେ ଯାଇଥିଲେ ଇଂଲଣ୍ଡକୁ ଯାଇଥିଲେ, ଇଂଲଣ୍ଡକୁ ଯେତେବେଳେ ଯାଇଥିଲେ ଲଣ୍ଡନରେ ଜଣେ ତାଙ୍କର ସବୁ ଜେଟ୍ ସବୁ ରହିଛନ୍ତି, ମାନେ ଲର୍ଡ଼ ଲାଟ ସାହେବ ସବୁ ରହିଛନ୍ତି ସେଠି, ରାଜାଙ୍କର ସମ୍ପର୍କୀୟ ସବୁ ରହିଛନ୍ତି, ସେମାନେ ଲର୍ଡ଼ ତାଙ୍କୁ କୁହାଯାଏ, ମାଇ ଲର୍ଡ଼ ଯେମିତି ବିଚାରପତିଙ୍କୁ କୁହାଯାଏ, ସେ ଲର୍ଡ଼ ଅଫ୍ ଜେଟ୍ଲ୍ୟାଣ୍ଡ, ଲର୍ଡ଼ ଅଫ୍ ଜେଟ୍ଲ୍ୟାଣ୍ଡ ତାଙ୍କ ସହ ଦେଖା ହେଲେ, କହିଲେ ସ୍ୱାମୀଜୀ ଆପଣ ମୋତେ ବ୍ରାହ୍ମଣ କରିପାରିବେ, ନା ହଁ କରିଦେବା, ନା କ'ଣ କରିବାକୁ ପଡ଼ିବ, ନା ଚାରୋଟି ନିୟମ ପାଳନ କରିବାକୁ ପଡ଼ିବ, ନା କ'ଣ କ'ଣ, ଦ୍ୟୁତଙ୍କ ପାହାନଙ୍କ ସ୍ତ୍ରୀଙ୍କ ସୁନା ନୋ ଗ୍ୟାମ୍ବ୍ଲିଙ୍ଗ no intoxication, no illicit sex, and no meat eating. This is impossible. Kahidele se, eta sambhav na. Eulu haru kahile. Kintu sei sthanare, amar Prabhupad Maharaju gale, sei charati niyam ko pradhan kale. Tenu aji Prabhupad ankar sei bol bhavar shakti prapta hoichanti, jodh bhai aji sara prithibire, Bhagavan bhakta hoikir Bhagavan naam nausanti. Prabhupad ankar sei bol shakti thila. এইভাবে ভাবে যে রয়েছে নিয়ম এই যে আচার কলিকালে এই চারোটি নিয়ম গন্ধে জন পালন করবেন অন্য কোন তপস্যা কোন করবে অল কথা হ্যাঁ এই তপস্যার প্রকৃত উদ্দেশ্য হচ্ছে আমার নারদ মুনি তাঙ্কর কইছন্তি কোদরে সে নারদ পঞ্চরাত্রে না কোদরে কইছন্তি কোন অন্তর বহি যদি হরিশ তপস্যা তত কিম না অন্তর বহি যদি হরিশ তপস্যা তত কিম আমার হৃদয়ের এবং বাহারে যদি ভগবান রয়েছেন্তি তাহলে তপস্যার কোন মূল্য রয়েছে এবং হৃদয়ের নাহান্তি কি বাহার নাহান্তি তাহলে তপস্যার কোন মূল্য রয়েছে এইভাবে ভাবে তপস্যা তপস্যার প্রকৃত উদ্দেশ্য হচ্ছে তপ দিব্যম পুত্র কার্যেন সত্যম শুদ্ধেত তসমাত ব্রহ্ম সৌখ্যং তু অনন্তম রহলা আমার ভগবান ঋষভদেব তাঙ্কর শহে পুত্র মান ভিতর জ্যেষ্ঠ পুত্র রয়েছেন্তি ভরত মহারাজ তাঙ্কু লক্ষ্য করে সব কৌশল জ্ঞান দোষ ভাগবত পঞ্চম স্কন্ধ পঞ্চম অধ্যায়ের এইসব বর্ণনা করা যাইছে কৌশন্তি কোণ না নায়ম কোণ নায়ম এই মনুষ্য জন্ম কোথায় উদ্দিষ্ট হয়েছে না এটা হচ্ছে তপস্যা করা আগত পঞ্চম স্কন্ধ পঞ্চম অধ্যায়ে শ্লোক গোটে আছে এ মনুষ্য জন্ম পশু ভাই বা বিশেষ ভাবে ঘুষুরী ভাই জীবনযাপন করা উদ্দিষ্ট নুহে প্রথম শ্লোক নায়ং দেহ দেহ ভাজাং নুলোকে কষ্টান কামান অহতে বিড়ভুজাং যে তপ দিব্যম পুত্রকা যেন সত্যম শুদ্ধে যস্মাত ব্রহ্ম সৌখ্যং তু অনন্তম মনুষ্য জন্ম কোথায় উদ্দিষ্ট নায়ং দেহ দেহ ভাজাং যে দেহ ধারণ করছেন পশু পক্ষী কীটপতঙ্গ সমস্ত দেহ ধারণ করছেন দেহ ভাজাং সমস্ত দেহ রয়েছে কিন্তু বিশেষ ভাবে জনে যেতে মনুষ্য জন্ম প্রাপ্ত হচ্ছে নুলোকে এটি কুহগাল মনুষ্য জন্মর প্রকৃত উদ্দেশ্য হচ্ছে এইভাবে ভাবে মনুষ্য জন্মর কর্তব্য হচ্ছে এইটা সে পশুপক্ষী ইত্যাদি সেভাবে জীবনযাপন করা তা উদ্দিষ্ট নুহ নায়ং দেহ দেহ ভাজা নুলোকে কষ্টান কামান অর্থ বিড়বুজাং যে বিড়বুজাং যে কহিলে যে বিষ্ঠা বজি শুকর সেভাবে ভাবে জীবনযাপন করা মনুষ্য জন্ম উদ্দিষ্ট নুহ তেণু যদি তাঙ্কর পিলা মানে বিশেষ ভাবে ভারত মহারাজ কহে পিতাশ্রী কোণ পাই উদ্দিষ্ট না তপ দিব্যম দিব্য তপস্যা করিয়া পাই উদ্দিষ্ট তপ দিব্যম পুত্র কাজন সত্যম শুদ্ধে যদি পিলা মানে কহে প্রভু পিতাশ্রী এই তপস্যা কলে কোণ হব না সত্যম শুদ্ধে আমার হৃদয় শুদ্ধি হব না হৃদয় শুদ্ধি হলে কোণ হব না যস্মাত ব্রহ্ম সৌখ্যং তু অনন্তম হ্যাঁ হৃদয় শুদ্ধি হলে আমি যে সুখ প্রাপ্ত হওয়া ব্রহ্মসুখ প্রাপ্ত হওয়া সেটা অনন্ত সুখ শেষ না তার সুখ অনন্ত সুখ আনন্দামুদি বর্ধনম ভগবান কহিলেন সেটা মহাপ্রভু আনন্দরূপক সাগর পড়িপটিকা যাব এই তপস্যা বিভিন্ন প্রকার তপস্যা রয়েছে প্রভুপাদ মহারাজ কিন্তু এই চারোটি তপস্যা কর বেশি নকলে নাই এই তপস্যা উদ্দিষ্ট হচ্ছে আমার হৃদয়কে শুদ্ধ করব একাদশীরে যে উপবাস করা যাচ্ছি বা যে খাদ্য গ্রহণ নয় যে অন্ন ইত্যাদি নৌ না সে গোটে তপস্যা সেটি করে পু না এ কলে কম হব না আমার হৃদয় শুদ্ধি হব সফল হব সফল একাদশী সফল হব হৃদয় শুদ্ধ হব কিন্তু কতজন লোক করছেন প্রভুপাদ মহারাজ মনুষ্যান সহ শ্রেষু কশ্চিত যত সিদ্ধ হয় যদি আমি পৃথিবীতে যেতে কোটি লোক রয়েছেন পাখাপাখি 800 কোটি লোক রয়েছেন তাঁকে যদি সেনসস করা যাব গণান বিচার পচরা যাব সমস্ত গোটি গোটি করে পচরা যাব হ্যাঁ কম তুমি জীবনর লক্ষ্য কম সব জীবনর লক্ষ্য যেমন আমার সেনসস নিয়ে যাচ্ছি সেইভাবে ভাবে সেনসস করা যাব সেনসস কলে সেনসস এপর্যন্ত করা যায় না কিন্তু সেনসস কলে কম রেজল্ট হব সেটা ভগবান কৌশল যদি সেনসস করা যাব তাহলে এই রেজল্টটা এইটা আসব সেনসস রেজল্ট হচ্ছে এইটা কম না হাজার হাজার লোক মান ভিতর কোচিত লোক জীবন সিদ্ধি লাভ করার চেষ্টা করছেন এ ভগবান জানতে সব হ্যাঁ ভগবান পচারিবা দরকার নাই সে সব জানান্তি হাজার লোকের গোটিয়ে লোক মিলিয়া বড় কষ্ট যে কি মনুষ্য জন্মের কোণ উদ্দিষ্ট কোণ পাই মু কে আমি কেনা আমায় যাহারে তা পত্র ଏଇସବୁ ଯେଉଁ ଜିଜ୍ଞାସା ରହିଛି, ଏ ଜିଜ୍ଞାସା କରିବା ବ୍ୟକ୍ତି ହଜାର ଲୋକରେ ଜଣେ ମିଳିବା କଷ୍ଟ। ତେଣୁ ଏହିଭଳି ଭାବରେ ଯେଉଁମାନେ କିଛି ଜୀବନରେ ସିଦ୍ଧି ଲାଭ କରୁଛନ୍ତି ସେଇମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ। ପ୍ରହ୍ଲାଦ ମହାରାଜ ସେଇଭଳି ଭାବରେ ହିରଣ୍ୟକଶିପୁକୁ ସେ ଜ୍ଞାନ ଦେଉଥିଲେ, କାରଣ ହିରଣ୍ୟକଶିପୁ ଯେତେବେଳେ ପଚାରିଲେ, ହିରଣ୍ୟକଶିପୁ ଚିନ୍ତା କରୁଥିଲେ ମୁଁ ବହୁତ ବଡ଼ ଜ୍ଞାନୀ, ସବୁ ଶାସ୍ତ୍ର ସେ ଜାଣିଥିଲେ, ସବୁ ଶାସ୍ତ୍ର ଜାଣିଥିଲେ, ଶାସ୍ତ୍ର ଯେଉଁ ନିୟମ ରହିଛି ସେ ନିୟମକୁ ଓଲଟିବା ପାଇଁ ସେ ସବୁ ଶାସ୍ତ୍ର ପଢ଼ୁଥିଲେ ବା ଜାଣୁଥିଲେ। ଜଣେ ପୁଣ୍ୟ ଊର୍ଦ୍ଧ୍ୱଂ ଗଛନ୍ତି ସତ୍ୱସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଘନ୍ୟ ଗୁଣ ପ୍ରତିଷ୍ଠା, ଅଧ ଗଛନ୍ତି ତାମସା, ଭଗବତ ଗୀତା ହିଁ ପଢ଼ିଛନ୍ତି ସିଏ। ତା ପୂର୍ବରୁ ତାଙ୍କର ଯେଉଁ ରହିଛନ୍ତି ତାଙ୍କ ମା ଏବଂ ହିରଣ୍ୟାକ୍ଷର ପତ୍ନୀ ଏବଂ ତାଙ୍କ ପୁତ୍ରମାନଙ୍କୁ ବସିକି ସେ ଜ୍ଞାନ ପ୍ରଦାନ କରୁଥିଲେ, ଆତ୍ମା ସମ୍ବନ୍ଧ ଜ୍ଞାନ, ଏସବୁ ଜ୍ଞାନ ଦେଇଥିଲେ, ଶାସ୍ତ୍ର ଜ୍ଞାନ ତାଙ୍କର ରହିଛି, ବହୁତ ଶାସ୍ତ୍ର ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନଟାକୁ କିଭଳି ବ୍ୟବହାର କରାଯିବ ସେଇଟା ସେ ଜାଣିନଥିଲେ। ତେଣୁ ଏ ଯେଉଁ ରହିଛନ୍ତି ହିରଣ୍ୟକଶିପୁ, ଯେତେବେଳେ ପ୍ରହ୍ଲାଦ କହୁଥିଲେ, ପ୍ରହ୍ଲାଦ ତାଙ୍କୁ ସେଇ ଜ୍ଞାନ ଦେଲେ ନା ପିତାଶ୍ରୀ ପ୍ରକୃତରେ ଆମର ମନୁଷ୍ୟ ତତ୍ତ୍ୱ ସାଧୁମାନେ ଅସୁରବର୍ଜ୍ୟ ଦେହି ନା ସଦା ସମୁଦ୍ର ବିଘ୍ନ ଧିଆମ ସଦ୍ଗ୍ରହାତ ଇତ୍ୱାତ୍ମପାତ ଗୃହମନ୍ଦ କୂପମ ଭନଂ ଗତ ଯଦ ହରିମାଶ୍ରୟ। ଏଇଟା ହେଉଛି ମନୁଷ୍ୟ ଜନ୍ମର ପ୍ରକୃତରେ ଯେକୌଣସି ଜୀବନ ଜନ୍ମ ପ୍ରାପ୍ତ ହୁଅନ୍ତୁ ନା କାହିଁକି, ଖାଲି ମନୁଷ୍ୟ ନୁହଁ, ତତ୍ ସାଧୁ ମନି ସେ କହିଲେ ନା କ'ଣ ସାଧୁ, ତୁମେ କ'ଣ ଶ୍ରେଷ୍ଠ ଜିନିଷ ଶିଖିଛ, ଏଇଟା ପଚାରିଲେ, ପ୍ରଶ୍ନ ପଚାରିଲେ। ପିଲା ଛୋଟ ପିଲା ଯାଉଛି ଷ୍ଟାଣ୍ଡାର୍ଡ଼ 1 ବା UKG ବା ଯାହା ସେଇଟା ପଢ଼ିବା ପାଇଁ, ଅଳ୍ପ କିଛି ଦିନ ପଢ଼ିଛନ୍ତି, ତାଙ୍କୁ ପଚାରୁଛନ୍ତି କ'ଣ ତୁ ପାଠ ପଢ଼ିଲୁ ବାପା, ଟିକେ କହିଲୁ ଟିକିଏ ଦେଖିବା ନା, ସେ ଏଇ କଥା କହିଲେ। ତତ୍ ସାଧୁ ମନି ସିଏ ହେଉଛନ୍ତି ପ୍ରକୃତରେ ସାଧୁ, ମୁଁ ସେଇଟା ହେଉଛି ସେଇଟା ଠିକ୍ ଜ୍ଞାନ ବା ସେଇଟା ଠିକ୍ ସ୍ଥିତି ହେଉଛି ସେଇଟା। ତତ୍ ସାଧୁ ମନି ଅସୁରବର୍ଜ୍ୟ ଦେଇ ନା, ପିତାଙ୍କୁ ପିତା ବୋଲି ସମ୍ବୋଧନ କରୁନାହାନ୍ତି, ଅସୁରବର୍ଜ୍ୟ ବୋଲି କହୁଛନ୍ତି, ଅସୁର ଅସୁର ଶ୍ରେଷ୍ଠ ଦେହି ନା, ଯେତେ ଦେହଧାରୀ ବ୍ୟକ୍ତି ଅଛନ୍ତି ଦେହି ନା, ତତ୍ ସାଧୁ ମନି ଅସୁରବର୍ଜ୍ୟ ଦେହି ନା ସଦା ସମ୍ବଦ୍ଧ ବିଘ୍ନ ଧିଆମ ସଦ୍ଗ୍ରହା। ଚୋରାଶୀଲ ପ୍ରକାର ଯେଉଁ ଜୀବ ଅଛନ୍ତି, ଦେହି ଅଛନ୍ତି, ସେମାନେ ଯେଉଁ ଦେହ ଧାରଣ କରିଛନ୍ତି ସମସ୍ତେ ଉଦ୍ବିଗ୍ନ ରହି, ସମୁଦ୍ବିଘ୍ନ ମାନ ଖାଲି ଉଦ୍ବିଗ୍ନ ନୁହଁ ସମୁଦ୍ବିଘ୍ନ। ଆଜି ବର୍ତ୍ତମାନ ପରିସ୍ଥିତିରେ ସାରା ପୃଥିବୀରେ ଏଇ ସମୁଦ୍ବିଘ୍ନ ଦ୍ୱାରା ସମସ୍ତ ମନୁଷ୍ୟମାନେ ଆକ୍ରାନ୍ତ ହୋଇଛନ୍ତି, ଯେଉଁ ଥାର୍ଡ଼ ୱେଭ୍ ଆସିବ କରୋନାର ତା ପାଇଁ ସମୁଦ୍ବିଘ୍ନ, ସମସ୍ତେ ସମୁଦ୍ବିଘ୍ନ, କାହିଁକି ନା ଅସତ୍ ଗ୍ରହାତ୍, ଏ ଅସତ୍ ଶରୀରକୁ ଧାରଣ କରିଛନ୍ତି ସେଥିପାଇଁ ସେମାନେ ସମୁଦ୍ବିଘ୍ନ ରହିଛନ୍ତି। ତେଣୁ ସମୁଦ୍ବିଘ୍ନ ଧିଆମ ଶ୍ରଦ୍ଧା ହିତ୍ୱାତ୍ମ ପାହାତମ ଗୃହମନ୍ଦ କୂପମ, ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା କୁହାଯାଉଛି, ସେ ଏଇ ଯେଉଁ ଗୃହରେ ଭଗବାନ ଭଜନ କରୁନାହାନ୍ତି, ଅନ୍ଧକୂପ ଭଳି ସେମାନେ ରହିଛନ୍ତି, ସେ ଗୃହକୁ ତ୍ୟାଗ କରିକିରି ବନଙ୍ଗତ ଯଦି ହରିମ ଆଶ୍ରୟ, ବଣକୁ ଯାଇକରି ହରିଙ୍କର ଆଶ୍ରୟ ନିଅ, ଏଇଭଳି ଭାବେ ଯେତେବେଳେ କହିଲେ ହିରଣ୍ୟକଶିପୁ ହସିଦେଲା, ଏ ତୁ ମୋଠୁ ବେଶୀ ପାଠ ପଢ଼ିଛୁ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ପୁଣି ଯେତେବେଳେ ଏସବୁ ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରୁଛି, ଆମେ ଏସବୁ କଥା କହିବାର ଆବଶ୍ୟକତା ନାହିଁ, କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ତପସ୍ୟା, ଏତେ ତପସ୍ୟା କରିଥିଲେ, ଏତେ ଜ୍ଞାନ ଥିଲା, କିନ୍ତୁ ପ୍ରକୃତ ବୁଝିପାରିଲେ ନାହିଁ। ମନୁଷ୍ୟ ଭଗବାନଙ୍କ ଶରଣ ଯିବା, ଇଏ ଆମ ପାଇଁ ଶିକ୍ଷା। ଏଇଭଳି ଭାବରେ ବହୁତ ଦୃଷ୍ଟାନ୍ତ ରହିଛି, ବହୁତ ଶିକ୍ଷା ରହିଛି, ଭଗବାନ ବିରୁଦ୍ଧରେ ଯାଇକରି କେହି ଜୟଲାଭ କରିପାରିନାହାନ୍ତି, ଏଇଭଳି ଭାବରେ ଅନେକ ଦୃଷ୍ଟାନ୍ତ ରହିଛନ୍ତି। ତେଣୁ ଭଗବାନ ଭଗବତ ଗୀତାକୁ 10 ଅଧ୍ୟାୟରେ କହିଲେ, ମୃତ୍ୟୁ ସର୍ବହରସ୍ୟାହ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କର ମୃତ୍ୟୁ ରୂପରେ ସବୁକିଛି ହରଣ କରିନେବେ। ହିରଣ୍ୟକଶିପୁ କେତେ କ'ଣ ପ୍ରାପ୍ତ ହୋଇଥିଲା, କିନ୍ତୁ ଭଗବାନ ନୃସିଂହଦେବ ରୂପରେ ଆସିକରି ସବୁ ନେଇଗଲେ। ଆଜି ଫଟୋ ମଧ୍ୟ ସେଇଟା ରହିଛି, ପ୍ରଭୁପାଦଙ୍କ ବାଣୀରେ ସେଇଟା ରହିଛି, ସମସ୍ତେ ଭଗବାନ ବିଦ୍ୱେଷ କରୁଛନ୍ତି, ହିରଣ୍ୟକଶିପୁ ତାର ଦୃଷ୍ଟାନ୍ତ। ଇଏ ମଧ୍ୟ ଭଗବାନଙ୍କ ଜଣେ ଥିଲେ, ପାର୍ଷଦ ଥିଲେ, ଏ ଲୀଳା ମାଧ୍ୟମରେ ଏସବୁ ପ୍ରକାଶ କରୁଛନ୍ତି। ଖାଲି ଥିଓରିଟିକାଲି କହିଲେ ଜଣେ ବୁଝିପାରିବ ନାହିଁ, କିନ୍ତୁ ପ୍ରାକ୍ଟିକାଲି ସବୁ ଦେଖାଇ ଦିଆଯାଉଛି ଶାସ୍ତ୍ରରେ, ଏଇ ବହୁତ ଉଦାହରଣ ରହିଛି, ଅନେକ ଶିକ୍ଷା ଆମ ପାଇଁ ରହିଛି। ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି 8-9 ଭାଗବତ ଶୁଣିବା ପାଇଁ, ଇଏ ଆମର ଚିକିତ୍ସା ହେବ, ଚିକିତ୍ସା ହେବ ଆମର ଏ ଭୌତିକ ଜଗତରୁ ଉଦ୍ଧାର ପାଇବା। ଆମର ଯେଉଁ ମୃତ୍ୟୁ ଜଗତ ରହିଛେ, ମୃତ୍ୟୁ ଜଗତରୁ ଉଦ୍ଧାର ପାଇବା ପାଇଁ ଏ ଚିକିତ୍ସା, ପ୍ରଭୁପାଦ ମହାରାଜ କହନ୍ତି ଏ ଯେଉଁ ଇସ୍କନ ସେଣ୍ଟର୍ ଇଏ ଗୋଟେ ଚିକିତ୍ସାଳୟ, ଏ ଚିକିତ୍ସା ଏ ଔଷଧ ଦିଆଯାଉଛି, ଏ ଭାଗବତ ମାଧ୍ୟମରେ ଔଷଧ ଦିଆଯାଉଛି। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଗୋଟେ କଥା, ଜଣେ ବ୍ୟକ୍ତି ଥିଲେ, ତାଙ୍କ ନିଦ ହେଉନଥିଲା, ନିଦ ହେଉନଥିଲା, ବହୁତ ପ୍ରକାର ସ୍ଲିପିଂ ପିଲ୍ ପାଉଥିଲା, ଗ୍ରହଣ କରୁଥିଲା, କିନ୍ତୁ ନିଦ ହେଉନଥିଲା। ତେଣୁ ଏଇଭଳି ଭାବେ ବ୍ୟତିବ୍ୟସ୍ତ ହୋଇକରି ଗୋଟେ ଥର ସେ ସାଧୁଙ୍କ ପାଖରେ ଆସି ପହଞ୍ଚିଗଲେ। ସାଧୁ ଭାବେ ପହଞ୍ଚିଲେ, ମହାରାଜ ମୋର ଏଇଭଳି ରୋଗ ହେଇଛି, ମୋର ନିଦ ହେଉନାହିଁ, ମୋର କିଛି ଔଷଧ ଦିଅନ୍ତୁ। ଠିକ୍ ଅଛି, ତୁମେ ଆସ, ଆମର କଥା ହେଉଛି, ସନ୍ଧ୍ୟାବେଳେ କଥା ହେବ, ତୁମେ ଆସିବ, ଦିଆଯିବ ଔଷଧ। ଆସିଲେ ଭଗବାନ କଥା ଚାଲିଲା, ଭଗବାନ କଥା ଚାଲିଲା, ନିଦ ତାର ମଧ୍ୟ ଆସିଲା। ଯେଉଁ ନିଦ ହେଉନଥିଲା, ବହୁତ ଚେଷ୍ଟା କରି 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 ହୋଇପାରୁନଥିଲା, ସେହି ସମୟରେ ତା ନିଦ ଆସିଗଲା ଭଗବାନ କଥା ଶୁଣିବାରେ। ତେଣୁ କଥା ସରିଲା, ମହାରାଜ ଚାଲିଲେ, ତା ଶିଷ୍ୟମାନେ ମଧ୍ୟ ଉଠିଲେ, ତାକୁ ଉଠାଇବା ପାଇଁ ବସିଲେ, ତା ଶୋଇପଡ଼ିଛି, ଘୁଙ୍ଗୁଡ଼ି ମାରୁଛି। ତେଣୁ ମହାରାଜ କହିଲେ, ନା ନା, ତାକୁ ଉଠା ନା, ତାକୁ ଔଷଧ ଦିଆଯାଇଛି, ସେ ନିଦ୍ରାର ଔଷଧ ଦିଆଯାଇଛି। ତେଣୁ ଏଇଭଳି ଭାବରେ ସେ ରହିଲେ, ସେ ମନ୍ଦିର ଭିତରେ ରହିଲେ, ସକାଳ ହେଲା, ସୂର୍ଯ୍ୟ ଉଠିଲେ, ଆଲୋକ ଆସିଲା, ତାପରେ ନିଦ ଭାଙ୍ଗିଲା। ସେ କହୁଛନ୍ତି, ମହାରାଜ ମୋତେ କେତେ ସୁନ୍ଦର ଔଷଧ ଦେଲେ, ମୋର ଏତେ ଦିନ କାଳ ମୁଁ ଶୋଇପାରୁନଥିଲି, ଏଇଭଳି ଭାବେ ଏଇ ରହିଛି ଭଗବାନ କଥା, ଔଷଧ ଔଷଧ। ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏକଟା କହୁଛି ପରୀକ୍ଷିତ ମହାରାଜ, ନିବୃତ ତର୍ଷୈ ରୂପଗୀୟମାନା ଭବ ସଦା ଶ୍ରୋତ୍ର ମନୋ ବିରାମାତ୍ କା ଉତ୍ତମ ଶୋକ ଗୁଣାନୁବାଦାତ୍ ପୁମାନ ବିରଜେତ ବିନା ପଶୁଘ୍ନାତ୍। ନିବୃତ ତର୍ଷୈ ରୂପଗୀୟମାନା, ଯେଉଁମାନଙ୍କର ଏଇ ଭୌତିକ ତୃଷ୍ଣାରୁ, ଆମେ ଯେଉଁ ଦଶମ ନମ୍ବର ଅପରାଧ ଭୌତିକ ଆସକ୍ତି, ଏଥିରୁ ଯେଉଁମାନେ ମୁକ୍ତ ହୋଇଛନ୍ତି ସେମାନେ ଭଗବାନଙ୍କର ଗୁଣଗାନ କରିବେ, ଉପଗୀୟମାନାତ୍। ଏବଂ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି, ଭବ ରୋଗରେ ରହିଛନ୍ତି, ସେମାନଙ୍କ ପାଇଁ ଔଷଧ, ଭବ ଔଷଧ ଛତ୍ର ମନ ବିରାମାତ୍, ଏ ଭଗବାନ କଥା ଗୋଟେ ଔଷଧ, ଶୁଣିବା ମାନେ କର୍ଣ୍ଣକୁ ଏବଂ ମନକୁ ଆନନ୍ଦ ପ୍ରଦାନ କରିବ, ଛତ୍ର ମନ ବିରାମାତ୍। ତେଣୁ କହ ଉତ୍ତମ ଶ୍ଳୋକ ଗୁଣାନୁବାଦ, ତେଣୁ କିଏ ଭଗବାନଙ୍କ ଗୁଣଗାନ ବିରତ ହେବ ବିନା ପଶୁ ଗୁଣା। ଏ ପଶୁ ହତ୍ୟାକାରୀ ବା ନିଜେ ନିଜର ହତ୍ୟାକାରୀ ଯେଉଁମାନେ, ସେମାନେ ଭାଗବତ ଶୁଣିବେ ନାହିଁ। ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ସକାଳ 8-9 ଭାଗବତ ଶୁଣିବା, କିନ୍ତୁ ଆମେ ଶୁଣିପାରୁନାହୁଁ। ଏଇଭଳି ବା କ'ଣ ବିନା ପଶୁ ଗୁଣା, ପଶୁ ଗୁଣ ସେମାନେ ଶ୍ରବଣ କରୁନାହାନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ଭକ୍ତ ଯେଉଁମାନେ ହେଲେ ସେ ପ୍ରକୃତରେ ଜ୍ଞାନପ୍ରାପ୍ତ ହେବେ। ହିରଣ୍ୟକଶିପୁ ଏତେ ଜ୍ଞାନ ଥିଲା, ଏତେ ତପସ୍ୟା କରୁଥିଲା, କିନ୍ତୁ ତାର ଅନ୍ତିମରେ କ'ଣ ହେଲା ଫଳ? ନୃସିଂହଦେବ ତାକୁ ହତ୍ୟା କଲେ, ବ୍ରହ୍ମାଙ୍କର ସବୁ ବରକୁ ରକ୍ଷା କରି ହତ୍ୟା କଲେ। ତେଣୁ ତପସ୍ୟାର ଉଦ୍ଦେଶ୍ୟ ହେଉଛି ଏଇଟା, ତପସ୍ୟା କରିବାର। ଆମେ ଭକ୍ତମାନେ ଏଇ ଭଗବାନଙ୍କ ନାମ ଜପ କରୁଛନ୍ତି, ସକାଳୁ ଉଠୁଛନ୍ତି, ଏଇସବୁ ଭାଗବତ କଥା ଶ୍ରବଣ କରୁଛନ୍ତି, ଏଇ ଯେଉଁ ନିୟମ ମାନିକି ଚଳୁଛନ୍ତି, ସେଇ ଅନୁସାରେ ଏଇଠି ତପସ୍ୟା। ତେଣୁ ଇଏ ହେଉଛି ଭଗବତ ଧାମକୁ ଯିବା ପାଇଁ, ଇଏ ହେଉଛି ରାସ୍ତା, ଇଏ ହେଉଛି କ'ଣ, ଇଏ ହେଉଛି ଯେଉଁ ପବର୍ଗ, ଇଏ ହେଉଛି ଅପବର୍ଗ। ଭଗବାନ କଥା ଯେଉଁମାନେ ଶୁଣୁଛନ୍ତି ସେମାନେ ଅପବର୍ଗ ରାସ୍ତାରେ ଚାଲୁଛନ୍ତି। ଭାଗବତ ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ଭଗବାନ କପିଳଦେବ, ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନା କଥା ତଜୋଷଣା ଦାସୁ ଅପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତିର ଅନୁକ୍ରମିଷ୍ୟତି। ଭଗବାନ କଥା ହେଉଛି ଔଷଧ, ଭଗବାନ କଥା ଶ୍ରବଣରେ କ'ଣ ହେଉଛି ନା ସତାଂ ପ୍ରସଙ୍ଗାନ୍, ଭକ୍ତ ମେଳରେ ଯେତେବେଳେ ଭଗବାନ କଥା ମମ ବୀର୍ଯ୍ୟ ସମ୍ବିତ, ଏ କଥାରେ ଏଭଳି ଭାବେ ରହିଛି ଶକ୍ତି ରହିଛି, ବୀର୍ଯ୍ୟ ବୀର୍ଯ୍ୟପତି କଥା ଭଗବାନଙ୍କର, ତ କ'ଣ ହୁଏ ମମ ବୀର୍ଯ୍ୟ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରିବ କଥା, ଖାଲି ଯେ ବହୁତ କଢ଼ା ତା ନୁହଁ, ବହୁତ ଆନନ୍ଦଦାୟକ ଭଗବାନ କଥା। ତବ କଥା ମୃତ ତପ୍ତ ଜୀବନ କବି ବିରିଡ଼ିତ କାଳମ ସାବହମ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତମ ଭୁବି ଗୃଣନ୍ତି ତେ ଭୂରି ଦାଜନା। ଭଗବାନ କଥା ଅମୃତ, ଖାଲି ଯେ ଅମୃତ, ଇଏ ମଧ୍ୟ ଔଷଧ, କଥା ଅମୃତ ଭବରୋଗ ଦୂର କରିବ ସେ, ତେବେ କଥା ଅମୃତ। ତେଣୁ ଏ ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରେ, ଏବଂ ଖାଲି ଯେ ଆନନ୍ଦ ପ୍ରଦାନ କରେ ତା ନୁହଁ, ତ ଯେଉଁ ଆସୁ ଅପବର୍ଗ ବର୍ତ୍ତମାନ, ସେମାନେ ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲିବେ, ଭଗବତ ଧାମ ରାସ୍ତାରେ ଚାଲିବେ ସେମାନେ। ଭଗବତ ଧାମ ରାସ୍ତାରେ ଯାଉଛନ୍ତି ବୋଲି କେମିତି କ'ଣ ପ୍ରମାଣ କ'ଣ ବା ଲକ୍ଷଣ କ'ଣ? ଶ୍ରଦ୍ଧା, ରତି, ଭକ୍ତି, ଅନୁକ୍ରମେ ସେ ଗୋଟେ ପରେ ଗୋଟେ ଆସିବ। ଏ ରହିଛି ଭଗବାନ କଥା ପ୍ରତି ଶ୍ରଦ୍ଧା ଆସୁନାହିଁ ମାନେ ଆମେ ଅପବର୍ଗ ରାସ୍ତାରେ ଯାଉନି, ଅପବର୍ଗ ରାସ୍ତାରେ ରହିଛେ। ଭାଗବତ ଆରମ୍ଭରେ ସେ କଥା କୁହାଗଲା। ତେଣୁ ରତି ଆସିବ, ପ୍ରେମର ପୂର୍ବ ଲକ୍ଷଣ ହେଉଛି ରତି ଏବଂ ପ୍ରେମ, କୃଷ୍ଣ ପ୍ରେମ ଜାଗ୍ରତ ହେବ ଭଗବାନ କଥା ଶ୍ରବଣରେ। ତେଣୁ ଇଏ ତପସ୍ୟା, ତପସ୍ୟାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏ ଭଗବାନଙ୍କ ବିଷୟରେ ଜାଣିବା। ଏତେ ତପସ୍ୟା କରିକି ମଧ୍ୟ ବହୁତ ରାବଣ ଇତ୍ୟାଦି, କୁମ୍ଭକର୍ଣ୍ଣ ଇତ୍ୟାଦି ବହୁତ ପ୍ରକାର ତପସ୍ୟା କରିଥିଲେ, କିନ୍ତୁ ଭଗବାନଙ୍କର କଥା ଭଗବାନଙ୍କୁ ଜାଣିପାରିଲେ ନାହିଁ। ତାହା ଛାଡ଼ନ୍ତୁ, ଭଗବାନ ବିରୋଧ କଲେ ଏଇଭଳି ଭାବ। ତେଣୁ ଇଏ ଆମ ପାଇଁ ଶିକ୍ଷା, ଏଇଭଳି ଭଗବାନ ବିରୋଧ କରି ଆଜି ପର୍ଯ୍ୟନ୍ତ କେହି ସଫଳତା ପ୍ରାପ୍ତ ହୋଇପାରିନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ କେହି ହୋଇପାରିବନି। ତେଣୁ ଆମେ କାହିଁକି ଭଗବାନଙ୍କୁ ଶରଣ ନଯିବା? ଏ ଶିକ୍ଷା ଶାସ୍ତ୍ରରେ ଏଇସବୁ ଶିକ୍ଷା ପ୍ରଦାନ କରାଯାଇଛି, ଏ ଉଦାହରଣ ସବୁ ପ୍ରସ୍ତୁତ। ଭଗବାନ ନିଜ ଜନମାନଙ୍କ ଦ୍ୱାରା ଏଇସବୁ ଏଇ ଶିକ୍ଷା ପ୍ରଦାନ କରୁଛନ୍ତି। ଜୟ ବିଜୟ ଏବଂ ଭଗବାନଙ୍କ ପାର୍ଷଦ, ଏମାନେ ଅନ୍ୟ କେହି ନୁହନ୍ତି, କିନ୍ତୁ ତାଙ୍କ ମାଧ୍ୟମରେ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ତେଣୁ ଏହିଭଳି ଭାବରେ ଇଦଙ୍ଗି ପୁଂସ ତପସ୍ୟା ଶ୍ରୁତ ସେବା, ଶ୍ରୁତି ଶ୍ରୁତି କହିଲେ ବେଦକୁ ଶ୍ରୁତି ବୋଲି କୁହାଯାଏ, କାହିଁକି ନା ଶୁଣିକିରି ମନେ ରଖୁଥିଲେ। ଅନ୍ୟ ଯୁଗମାନଙ୍କରେ ଲୋକମାନଙ୍କର କ'ଣ ଯେଉଁ ରହିଛି ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ କହୁଥିଲେ, ସେ ବହି ଦେଖୁନଥିଲେ ବା ତାଳପତ୍ର ଦେଖୁ ପୋଥି ଦେଖୁନଥିଲେ, ସବୁ ତାଙ୍କ ମନରେ ଥିଲା। ନବମ ସ୍କନ୍ଧରେ ଯେତେବେଳେ ଆସିବ, ତାଙ୍କ ପୁଅ ସିଏ, ତାଙ୍କ ପୁଅ ସିଏ, ତାଙ୍କ ପୁଅ ସିଏ, ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ସବୁ ସେ କହିଦେଲେ। ଏବଂ ଆହୁରି ମଧ୍ୟ ବହୁତ କଥା ଅଛି ସେ କହିନାହାନ୍ତି, ଆମେ ସେଦିନ କହୁଥିଲେ ସେଇଟା କହିନାହାନ୍ତି, ସେସବୁ କଥା ସବୁ ଜାଣନ୍ତି ସେ ସୁଖଦେବ ଗୋସ୍ୱାମୀ। ସେହିଭଳି ଭାବେ ସୁତ ଗୋସ୍ୱାମୀ ମଧ୍ୟ ଏଭଳି ଭାବରେ ତାଙ୍କ ସେ ଶ୍ରୁତି ବେଦକୁ, ଉପନିଷଦକୁ ଶ୍ରୁତି ବୋଲି କୁହାଯାଏ। ଏ ଭଗବାନ ବିଶ୍ୱାସରୁ ଜାତ ହେଇଛି, କି ରଚନା କରିନାହାନ୍ତି ଏଇଟାକୁ। ତେଣୁ ଶ୍ରୁତ, ଶ୍ରୁତର ଅର୍ଥ ହେଉଛି କ'ଣ ନା ଏ ଭଗବାନ କ'ଣ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ, ଭଗବାନଙ୍କ ଗୁଣ ବର୍ଣ୍ଣନା କରିବା ବା ତାଙ୍କର ଶରଣରେ ଯିବା, ଶ୍ରୁତ ସେବା। ସୃଷ୍ଟସ୍ୟ ସେହିଭଳି ଭାବେ ବିଭିନ୍ନ ପ୍ରକାର ଯେଉଁ ବେଦରେ ସବୁ ବିଭିନ୍ନ ପ୍ରକାର ଯଜ୍ଞ ଇତ୍ୟାଦି ରହିଛି, ସୁକ୍ତସ୍ୟ ବିଭିନ୍ନ ପ୍ରକାର ମନ୍ତ୍ର ରହିଛି, ସ୍ତୁତି ରହିଛି, ଏସବୁ ରହିଛି। ଆର ଆର ଲକ୍ଷ୍ୟ ହେଉଛି କ'ଣ? ଇଦଙ୍ଗୀ ପୁଂସ ତପସ ଶ୍ରୁତ ସେବା ସୃଷ୍ଟସ୍ୟ ସୁକ୍ତସ୍ୟ ବୁଦ୍ଧିଦତ୍ତ୍ୟ। ଯେଉଁମାନେ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, ଆମର ବୈଜ୍ଞାନିକମାନେ ବହୁତ ବଡ଼ ବୁଦ୍ଧିମାନ, ସେଥିପାଇଁ ଅର୍ଜୁନ କହିଲେ ବୁଦ୍ଧିମାନ ବ୍ୟକ୍ତିମାନେ କାହିଁକି ଆପଣ ଶରଣରେ ଯାଉନାହାନ୍ତି? ପ୍ରଭୁ ଆପଣ ତ କହୁଛନ୍ତି ମୂର୍ଖ ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ବୁଦ୍ଧିମାନମାନେ କାହିଁକି ଯାଉନାହାନ୍ତି? ନା ମାୟା ଅପହୃତ ଜ୍ଞାନ, ତାଙ୍କର ଜ୍ଞାନ ବା ତାଙ୍କର ବୁଦ୍ଧିକୁ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ତେଣୁ ସେ ଭଗବାନ ଦେଖିପାରୁନାହାନ୍ତି, ଭଗବାନ ଦେଖିକି ମଧ୍ୟ ଦେଖିପାରୁନାହାନ୍ତି, ପଶ୍ୟନ୍ତି ନ ପଶ୍ୟନ୍ତି। ସବୁଠାରେ ଭଗବାନ ରହିଛନ୍ତି, ଜଣେ କ'ଣ ମୂର୍ଖ ମଧ୍ୟ ଜାଣିପାରିବ ଭଗବାନଙ୍କୁ? ମୂର୍ଖ ମଧ୍ୟ ଜାଣିପାରିବ, ଭଗବାନ କୃପା ନ ପାଇଲେ ଜଣେ ପାଇ ଜାଣିପାରିବ ନାହିଁ, ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଜାଣିପାରିବେ ନାହିଁ। ଏବଂ ଅସୁର ଭାବ ମାଶ୍ରିତା, ଯେଉଁମାନେ ଅସୁର ସ୍ୱଭାବ, ଏଇ ହିରଣ୍ୟକଶିପ ଇତ୍ୟାଦି, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ତେଣୁ ନାରଦ ମୁନି କହିଲେ ଏ ଅଭିଚ୍ୟୁତ ତ କବି ନିରୂପ, ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ସେମାନେ ଏଇଭଳି ଭାବେ ନିରୂପଣ କରିଯାଇଛନ୍ତି, ଆମକୁ କୌଣସି ରିସର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଭଗବାନ ଅଛନ୍ତି କି ନାହିଁ ପ୍ରକୃତ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି, ରିସର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଏ ଜ୍ଞାନ ଦିଆ ହୋଇଯାଇଛି ଶାସ୍ତ୍ରରେ, ସବୁ ଜ୍ଞାନ ପ୍ରଦାନ କରାଯାଇଛି, ସମସ୍ତଙ୍କୁ ଜ୍ଞାନ ପ୍ରଦାନ ଭଗବାନ, କାହିଁକି ଆମେ ଭଗବାନ ଭୁଲି ଯାଇଛେ? କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। କୃଷ୍ଣ ଭୁଲି ସେଇ ଜୀବ ଅନାଦିବ ଏର୍ମୁଖ ତଏବ ମାୟାତରେ, ନା ନା ଭଗବାନ ଆମେ ଭୁଲି ଯାଇଥିବାରୁ ମାୟା ମୁଗ୍ଧ ଜୀବେର ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପାୟ କହିଲ କୃଷ୍ଣ ବେଦ ପୁରାଣ। ବେଦ ପୁରାଣ କାହା ପାଇଁ ରହିଛି? ଆମେ ତ ମନ୍ଦିର ରହିକରି ମଧ୍ୟ, ଭକ୍ତ ହୋଇକରି ମଧ୍ୟ, ଏଠୁ ଆସିକରି ମଧ୍ୟ କଥା ଶୁଣିବାନି, ଭଗବାନଙ୍କ ଏ ବେଦ ପୁରାଣ ଶୁଣିବାନି, ଆଉ କେତେବେଳେ ଶୁଣିବା? ବାହାର ଲୋକ ଶୁଣିବେ ସେଇଟାକୁ, ଯେଉଁମାନେ ବିଡ଼ି ସିଗରେଟ୍ ଟାଣୁଛନ୍ତି ନା ଗଞ୍ଜେଇ ଟାଣୁଛନ୍ତି ବା ସିନେମା ଦେଖୁଛନ୍ତି ଯାଇକରି ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ଶୁଣିବେ ଏଇଟାକୁ? ଏ କାହା ପାଇଁ କୁହାଯାଇଛି? ତେଣୁ କହିଲେ ତ ଆମର ଅସୁବିଧା, ସମସ୍ତଙ୍କ ଦୋଷ ଦୋଷୀ ହେବୁ ଆମେ, ସେଇଟା ଆମେ କହିଲା ମାନେ କଥା କହିଲା ମାନେ ଏଇଟା ଅସୁବିଧା, ସତ୍ୟ କହିବ ନାହିଁ। ଯାହା ହଉ, ଏଇଭଳି ଭାବେ ବେଦ ପୁରାଣ ଆମ ପାଇଁ କୁହାଯାଇଛି। ଭଗବାନ କେତେ ଆମକୁ ଭଗବାନ ସେ ଭୁଲି ନାହାନ୍ତି, କିନ୍ତୁ ସେଇଥିପାଇଁ ସେ ବେଦ ପୁରାଣ ସେ ବ୍ୟବସ୍ଥା କରିଛନ୍ତି। ପ୍ରଭୁପାଦ ମହାରାଜ ମୋତେ ସେଇଭଳି ଭାବରେ ସକାଳୁ 8-9 ଏ ପ୍ରାଇମ୍ ଟାଇମ୍, ସକାଳୁ ଜିଜା କାମ ଯିବା ପୂର୍ବରୁ ଟାଇମ୍ ରହିଛି, ଶୁଣିବ। ଏଇ ଶୁଣିବା ମାଧ୍ୟମରେ ଜଣେ ଭଗବାନଙ୍କୁ ଅନୁଭବ କରିବ। ପ୍ରଭୁପାଦ ମହାରାଜ କହନ୍ତି, ଜଣେ ଏଇ ଭାଗବତମ ଶାସ୍ତ୍ରକୁ ଅଧ୍ୟୟନ କଲା ମାନେ ବା ପଢ଼ିଲା ମାନେ ଭଗବାନ ଦର୍ଶନ କରିବ। ଭଗବାନ ଓ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ। ତେଣୁ ଏତେ ଜ୍ଞାନ ଥାଇକରି ମଧ୍ୟ ସେ ଭଗବାନଙ୍କୁ ଜାଣିନଥିଲେ, ହନୁମାନ କଥା କ'ଣ, ଭଗବାନ ନିଜ ପାର୍ଷଦ ଲୀଳା କରୁଛନ୍ତି, ଆମ ପାଇଁ ଶିକ୍ଷା ଦେଉଛନ୍ତି। ଭଗବାନ ବିରୁଦ୍ଧରେ ଯାଇକରି ଆଜି ପର୍ଯ୍ୟନ୍ତ କେହି ଜୀବନରେ ସେ ସିଦ୍ଧି ଲାଭ କରିପାରିନାହାନ୍ତି, ଅନ୍ୟମାନ କଥା କ'ଣ କହିବା। ଆଉ ଆମେ କେମିତି ଚିନ୍ତା କରିବା ଭଗବାନ ବିରୁଦ୍ଧରେ ଯାଇକି ଆମେ ସିଦ୍ଧି ଲାଭ କରିବା। ଏହିସବୁ ଜ୍ଞାନ ଦେବା ପାଇଁ ବିଶେଷ ଭାବେ ଭାଗ ସବୁ ଶାସ୍ତ୍ରର ସାର ଯେଉଁ ରହିଛି ଏଇଟା ବର୍ଣ୍ଣନା କରାଯାଇଛି। କ'ଣ, ଚାରି ବେଦ ଦଧି ଭାଗ ଭତ ନବନୀତ ମଥିଲେ ନ ସୁଖ ଖାଇ ଲେନ ପରୀକ୍ଷିତ। ସାର ଜିନିଷ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରି ମଧ୍ୟ ସେ ଶାନ୍ତିପ୍ରାପ୍ତ ହୋଇପାରିଲେ ନାହିଁ। ଆମେ ଏତେ ପୁରାଣ ଉପନିଷଦ ସବୁ ପଢ଼ିକିରି କ'ଣ ତା'ର ମୂଲ୍ୟ ହେବ? ପୁରାଣ ଉପନିଷଦ ସବୁ ରଚନା କରିକି ମଧ୍ୟ ସେ ଶାନ୍ତି ପାଇପାରିଲେ ନାହିଁ। ସେଥିପାଇଁ ନାରଦ ମୁନି ଆସି କହିଲେ, ତୁମେ ଭଗବାନଙ୍କ ନାମ ରୂପ ଗୁଣ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କର। ସେଇଥିପାଇଁ ସେ ଭାଗବତ ରଚନା କଲେ, ସେଇଥିପାଇଁ ରଚନା କରିକିରି ମଧ୍ୟ ସେ ଦେଖିପାରିଲେନି, ଯୋଗ୍ୟ ବ୍ୟକ୍ତିକୁ ଦେଖିପାରିଲେ ନାହିଁ। ତାଙ୍କର ଅନେକ ଶିଷ୍ୟ ଥିଲେ, ବୈଳ ଜୈମିନୀ ଇତ୍ୟାଦି ଅଥର୍ବ ଇତ୍ୟାଦି ବହୁତ ପ୍ରକାର ଶିଷ୍ୟ ଥିଲେ, କିନ୍ତୁ ଭାଗବତ କାହାକୁ ଦେଇପାରିଲେ ନାହିଁ। ଏଇ ଉପଯୁକ୍ତ ଶିଷ୍ୟ ନଥିଲେ, ତେଣୁ ସେ ତପସ୍ୟା କଲେ। ତପସ୍ୟା କରିକିରି ଶୁକଦେବଙ୍କୁ ପୁତ୍ର ରୂପେ ପ୍ରାପ୍ତ ହେଲେ, ଭାଦରାୟଣୀ ସେଇ ଯେଉଁ ରହିଛି ଭଦ୍ରିକା ଆଶ୍ରମରେ ତପସ୍ୟା କଲେ ପୁତ୍ର ପାଇବା ପାଇଁ। ତେଣୁ ଶୁକଦେବ ଯେତେବେଳେ ଆସିଲେ ଜନ୍ମ ହେଲେ ସେ ଚାଲିଗଲେ। ଯଂ ପ୍ରଭଜନ୍ତମ ଅନୁପେତମପେତ କୃତ୍ୟମ ଦୈପାୟନ ବିରକାତର ହାଜୁ ଭାବୋ ପୁତ୍ରେ ତନ୍ମୟତୟା ତରଭ ଅଭିନେଧୁମ ତଂ ସର୍ବଭୂତ ହୃଦୟଂ ମୁନିମାନ ତୋସ୍ମି। ଜନ୍ମ ହେଲେ ତ ମାଆଙ୍କ ଗର୍ଭରେ ରହିଗଲେ, 12 ବର୍ଷ ନା 16 ବର୍ଷ ପାଖାପାଖି ରହିଗଲେ, ମାଆଙ୍କ ଗର୍ଭରେ ରହିଗଲେ। ତାପରେ ଜନ୍ମ ହେଲେ ତ ଚାଲିଲେ ପ୍ରବଜା କରିବା ପାଇଁ, ଏବଂ ବ୍ୟାସଦେବ ତାଙ୍କ ପଛେ ପଛେ ଧାଉଁଛନ୍ତି, ପୁତ୍ର ପୁତ୍ର ନାମକରଣ ହେଇନାହିଁ, ବିରହ କାହାତର ଆଜୁ ହେବ, ବିରହ କାହାତରରେ ଆଜ କହୁଛନ୍ତି ଏଇଭଳି ଭାବେ, ପୁତ୍ର ପୁତ୍ର ଏଇଭଳି ଭାବରେ କହୁଛନ୍ତି। ଏବଂ ସେଠି ଯେଉଁ ବଦରିକା ଯେଉଁ ରହିଛି ବଦରିକ ସବୁ ଗଛ ସବୁ ରହିଛି ସେଥିରୁ ପ୍ରତିଧ୍ୱନି ଆସୁଛି, ପୁତ୍ର 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 ଏଇଭଳି ଭାବେ ପୁତ୍ର ତନ୍ମୟତା। ତେଣୁ ଯାହା ହଉ, ଯେ ପୁତ୍ର ଆସିଲେଣି, ପୁତ୍ର ବ୍ରହ୍ମଚିନ୍ତନ କରୁଛନ୍ତି। ବ୍ରହ୍ମଚିନ୍ତନ କରିକିରି ଯେତେବେଳେ ବ୍ୟାସଦେବ କ'ଣ କରିବେ, ଯେଉଁ ଶାସ୍ତ୍ର ରଚନା କଲେ ସବୁ କଲେ, ଆଉ କିଏ ଏଇଟାକୁ ଗ୍ରହଣ କରିବ? ତେଣୁ ଅନ୍ୟ ତାଙ୍କର ଶିଷ୍ୟମାନଙ୍କୁ ଏ ଭାଗବତମର ଶ୍ଳୋକ ସବୁ ଶୁଣେଇକି ପଠେଇଲେ, ଯାହା ତୁମେ ଯେତେବେଳେ କାଠ ଆଣିବା ପାଇଁ ଯାଉଛ ସେହି ସମୟରେ ଏଇ ଭାଗବତ ଶ୍ଳୋକକୁ ଆବୃତ୍ତି କର, ଭାଗବତ ଶ୍ଳୋକ ଏଭଳି ଭାବରେ ରହିଛି। ତେଣୁ ଏ ଶ୍ଳୋକ ଶୁଣିକିରି ଶୁକଦେବ ଗୋସ୍ୱାମୀ ଆସିଲେ, ପିତାଙ୍କ ପାଖକୁ ଆସିଲେ। ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସର୍ବବେଦ ଇତିହାସାନଂ ସାରଂ ସାରଂ ସମୁଦ୍ରତମ, ସମସ୍ତ ବେଦ ଇତିହାସମାନଙ୍କ ସାର ଜିନିଷଟାକୁ ଦେଲେ। ଇଏ ବହୁତ ଇଏରେ ବହୁତ ସ୍ନେହରେ ବହୁତ ପ୍ରେମରେ ପୁତ୍ରକୁ ଦେଉଛନ୍ତି, ସୁଖକୁ ଦେଉଛନ୍ତି, ଏଇଟା ସାର ଜିନିଷଟାକୁ ଦେଉଛନ୍ତି। ଭାଗବତ ପ୍ରଥମ ତୃତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ଯେ କ'ଣ ସେ ଶ୍ଳୋକ ଯେ କ'ଣ, ନିଶ୍ରେୟସାୟ ଲୋକସ୍ୟ ଧନ୍ୟ ସ୍ୱସ୍ଥ ମାନ, ପ୍ରକୃତ ମଙ୍ଗଳ ଏଇଟା ପ୍ରଦାନ କରିବ, ଲୋକମାନଙ୍କ ପ୍ରକୃତ ଶ୍ରେୟ ଏତେ ରହିଛି। ତେଣୁ ତଦିଦଂ ଗ୍ରାହ୍ୟ ମାସ ସୁତ ଆତ୍ମବତାମ୍ବର, ଭଗବାନ ତାଙ୍କ ପୁତ୍ରଙ୍କୁ ବହୁତ ପ୍ରେମର ସହିତ ତାଙ୍କୁ ଏଇ ଗ୍ରାହ୍ୟ ମାସ ତାଙ୍କୁ ଶିଖାଉଛନ୍ତି, ଏ ଭାଗବତଙ୍କୁ ଶିଖାଉଛନ୍ତି। ସୁଖଦେବ ତାଙ୍କ ପିତାଙ୍କଠାରୁ ଶୁଣିକିରି ଆସିଲେ। ତେଣୁ ଏ ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଇଏ ଶୁକଦେବ ଗୋସ୍ୱାମୀ ଯେତେବେଳେ ଏଇ ଭାଗବତଙ୍କୁ କହିଲେ, ସେ ଲୋକ ସମସ୍ତଙ୍କର ପ୍ରିୟ ହୋଇଗଲେ। କ'ଣ ସେ ଶ୍ଳୋକ ଯେ ଯେଉଁ ରହିଛି, ହରେ ଗୁଣାକ୍ଷିପ୍ତ ମତିଂ ଭଗବାନ ବାଦରାୟଣୀ ଅଧ୍ୟଗାନ ମହଦାଖ୍ୟାନ ନିତ୍ୟଂ ବିଷ୍ଣୁ ଜନପ୍ରିୟ। ଶୁକଦେବ ଗୋସ୍ୱାମୀ ସୌନକ ଋଷିଙ୍କୁ କହୁଛନ୍ତି ଏଇଟା,
যদিও সুখদেব গোস্বামী হরের গুণাক্ষিপ্তমতি ভগবান বাধারায়ণী, ভগবান বাধারায়ণী কহিলে সুখদেব গোস্বামী, এতে তাঁর শক্তি রয়েছে ভগবান বলে তাঁকে সম্বোধন করা যাচ্ছে। ইদঙ্গি তেমনি সে কোণ কলে না অধ্যগান মহাখ্যান, তেমনি সে আসলে পিতাঙ্ক পাখ আসিকি এই ভাগবত শ্রবণ কলে 18,000 শ্লোক। কারণ এই প্রশ্নটি পচারিছিল সৌনকাদি ঋষি, সে তো জন নিবৃত নিবৃত নিরত লে সে কোণ স্থানে সে গোধন মাত্র গাই ধুয়া যেত সময় দরকার সেত সময় সে রহতি গোধন মাত্র। তাহলে সে কেমিতি এটি এতদিন রয়েকি কথা কহিলেন এসব কারণ কম না তার উত্তর এইটা রয়েছেন, এটা কেছেন যদিও সি নিবৃত নিরত লে কিন্তু ভাগবতম হরে যে রয়েছে এই শ্লোকটি বহু গুরুত্বপূর্ণ। ভাগবতম প্রথম স্কন্ধ সপ্তম অধ্যায়ের এই শ্লোকটি রয়েছে, এটা কৌশল সুত গোস্বামী কৌশল যে কণ আত্মারামস্য মুনয় নির্গ্রন্থা অপি অনুক্রমে কুবন্তী অহৈতুকিং ভক্তিযুক্ত ভূতগুণ হরি। আত্মারাম মুনয় এসব রয়েছে, এমানে এই ভাগ এই শ্লোকের 61টি অর্থ করছেন ভগবান চৈতন্য মহাপ্রভু সনাতন গোস্বামী 61টি অর্থ করছেন। তেণু ইয়ে যে রয়েছে ভগবান ইয়ে এভাবে ভাগবত শাস্ত্র এভাবে সে আসিক অধ্যয়ন কলে, অধ্যয়ন করি যেতবে সে কহিলে ভাগবতঙ্কু সে নিত্য বিষ্ণুজন প্রিয় হয়ে গেলে, সবুবেলে বিষ্ণুজনক প্রিয় হয়ে গেলে সুখদেব গোস্বামী, এভাবে রয়েছে ভাগবত শাস্ত্র। তেণু ইয়ে যে রয়েছে প্রহ্লাদ এই যে আমার কহবার উদ্দেশ্য লা এই যে মানে অসুর স্বভাব সম্পন্ন ব্যক্তি সে ভগবান শরণে যাবে না, ভগবান শরণে যাবে না। তেণু ইয়ে বলি মহারাজ যদিও জন মহাজন, মহাজন কহিলে সে তত্ত্ব জাঁতি কিন্তু তাঁর পুত্র হয়ে কি তাঁর পিতা গ্রহণ কলে না, পিতা রাস্তা গ্রহণ কলে না, ভগবান বিরুদ্ধ কলে, তেণু শিবজীকর সে শরণ কলে, শিবজীকর শরণে গেলে ভক্ত মানে শিবজীকর আরাধনা কেন বৈষ্ণব মান যথাসম্ভু, কিন্তু তাঁর ভগবত বিদ্বেষী রয়েছে সেইপা এই ভগবান যে রয়েছেন তাঁর সে যুদ্ধ করবে, ভগবান আসি যুদ্ধ করবে। এই কথা প্রসঙ্গক্রমে এইসব প্রসঙ্গ আসিগলা। তেণু এটি কুযাচ্ছি পূর্ব আমি বর্ণনা করছে এ যে রয়েছেন বাণাসুর তাঁকর পাড়ক যে শোণিতপুর রাজ্যর সে শিবজী হচ্ছেন রক্ষক পাড়নকর্তা, সে তাঁকু অনুরোধ করে বর যেত মাগিলে সেত সে কহিলে আপনার আমার এই শোণিতপুর আপনার পাড়ন করতু বা রক্ষা করতু, তেমন শিবজী সেটি রয়েছেন। তেণু সেটি যাইকি আ পূর্ব বর্ণনা করা যাই চতুর্থ নম্বর শ্লোকরে তাঁকু যাই প্রণাম করি তাঁকু 5-7 এই তিনোটি শ্লোকরে তাঁকু কহিলে স্তুতি করছেন বা তাঁকু নিবেদন করছেন। এই শ্লোক অন্তিম শ্লোক হচ্ছে এইটা যে কৌশল মতো প্রভু আপনার যে হাজারে হাত দিয়ে সে হাতরে মতো বর্তমান কণ্ডুতি হচ্ছে হাত হাতের এ কণ্ডু আসি যাচ্ছে যুদ্ধ ন করে রইপার না 1,000 হাত কালি কহিদি ভুলে 2,000 বলে কি দো অর্থ হচ্ছে কম বাহু, বাহুর অর্থ মু দো কু ভাবিলি দুই বলে দোর অর্থ হচ্ছে বাহু, তেমন 1,000 বাহু সে প্রাপ্ত হয়েছিল আুদ্ধ ন করে সে ইয়ে হচ্ছে অসুর প্রবৃতি, অসুর প্রবৃতি এইভাবে ভাবে 1,000 হাত রয়েছে মানে কেমি যুদ্ধ করবে, যুদ্ধ করিবে মানে যে মানে দেবতা মানে রয়েছেন সে মধ্যে বহু বহু দেবতা মানে আছেন তাঁর অধিক আস্ত রয়েছে, কিন্তু সে হাতরে সে ভগবান সেবা করার চেষ্টা করবে কিন্তু ভগবান সেবা করুনলে। তেণু এইসব আসব ভগবান ভক্ত নহলে যেতে ভালো গুণ লে হরাও ভক্ত সে কুত মহৎ গুণ, ভগবান যে ভক্ত নুহতি তাঁর কম মহৎ গুণ রয়েছে ভালো গুণ কম রয়েছে, মনোরথনা আসতে ধাবত ভাই কেবল বাহারে বুলুবে সে ভৌতিক জগতের ঘুরি বুলুবে। তেণু এটি কুযাচ্ছি যে ইয়ে কৌশল কণ্ডুত্যা নিবৃত্তি হি দোভি, এইভাবে ভাবে হাজার হাত রয়েছে আর পূর্ব শ্লোকরে কহিলে এ কেবল ভার হয়েকি রয়েছে মোর ভার, এই 1,000 হাত যে প্রভু দিয়েদেলে এ মানে ভার হয়ে গেল উঠাই পার না, এ সুন্দর কথা গোটে রয়েছে ভাগবতমরে এ ভার বিষয়ের। যেত ভগবান কৌশল যদুকূলকু পৃথিবীর ভার বলে কৌশল, কারণ যদি একাদশ স্কন্ধ ষষ্ঠ অধ্যায়ের বর্ণনা করা যাই যেত দেবতা মানে আসি ভগবান স্তুতি করছেন ପ୍ରଭୁ ଆପଣ 125 ବର୍ଷରୁ ଉର୍ଦ୍ଧ୍ୱ କାଳ ଏଇଠି ଲୀଳା କଲେ, ଆପଣଙ୍କର ଯେଉଁ ଯାହା ଆପଣଙ୍କର ଯେଉଁ ମିଶନ ଥିଲା ସେଇଟା ହେଇଗଲା, ଆଚିଭ ମାନେ ପ୍ରାପ୍ତ ହେଇଗଲେ, ତେଣୁ ଆପଣ ଚାହିଁଲେ ଆପଣ ଲୀଳାକୁ ସାଙ୍ଗ କରିପାରନ୍ତି। ଏଇଭଳି ଭାବରେ ଏକାଦଶ ଷଷ୍ଠ ଅଧ୍ୟାୟରେ ଏଇ ବ୍ରହ୍ମା ଆଦି ଦେବତାମାନେ ଆସି ଭଗବାନ ସ୍ତୁତି କରିଛନ୍ତି। ତେଣୁ ଭଗବାନ ତାଙ୍କୁ ଉତ୍ତର ଦେଇଛନ୍ତି, କହିଛନ୍ତି ମୋର ଆଉ କିଛି କାର୍ଯ୍ୟ ରହିଛି। ଆଉ କହିଲେ ଯଦୁକୁଳ ଗୋଟେ ବାହାର ହେଇଯାଇଛି, ପୃଥିବୀ ଉପରେ ବାହାର ହେଇଯାଇଛି। କେମିତି ବାହାର ହେଇଯାଇଛି ଯଦୁକୁଳ, କେମିତି ବାହାର ହେଇଯାଇଛି? ଏ ଦୁଇ ପ୍ରକାର ବାହାର ରହିଛି, ଗୋଟେ ହେଉଛି କ'ଣ ପ୍ରେମର ବାହାର, ଆଉ ଗୋଟେ ହେଉଛି ବଡ଼ନ, ଏଇଟା ବଡ଼ ବଡ଼ ଓଜନ, ସେଇଟା ଓଜନ ସେଇଟା। ଯଦୁମାନେ ପୃଥିବୀର ବାହାର ମାନେ ପ୍ରେମର ବାହାର, ଯଦୁମାନଙ୍କର ଏ କ'ଣ ବିରହରେ ପୃଥିବୀ ଦେବୀ ଇଏ ସନ୍ତପ୍ତ ହେବେ ବା ରୋଦନ କରିବେ, ଯଦୁମାନଙ୍କ ବିରୋଧରେ, ଯାଦବମାନଙ୍କ ବିରୁଦ୍ଧରେ ବିରହରେ କିଏ ରହୁଛି? ପ୍ରଭୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଗୋଟେ ଉଦାହରଣ ଦେଇଛନ୍ତି, କ'ଣ ସେ ନା ଯେଉଁଭଳି ଭାବରେ ଯେଉଁ ରହିଛନ୍ତି କିଏ ପ୍ରଭୁ ବିଶ୍ୱନାଥ ଚକ୍ରବର୍ତ୍ତୀ ବହୁତ ସୁନ୍ଦର ବାହାର ଦେଇଛନ୍ତି, କ'ଣ ନା ଜଣେ ଧନୀ ବ୍ୟକ୍ତି, ଧନୀ ବ୍ୟକ୍ତିର ପାଖରେ ଯଦି ତା'ର ଧନର ବାହାର ହେଇଗଲା ସେଇଟା କ'ଣ ଭଲ କି ଇଏ କଷ୍ଟ ହେବ ତାକୁ? ଯେ କହିବ ଆହୁରି ଧନ ହଉ, ଆହୁରି ଧନ ହଉ। ଏଇଭଳି ଭାବରେ ସ୍ୱାମୀ ଉପରେ, ସ୍ତ୍ରୀ ଉପରେ ସ୍ୱାମୀର ବାହାର, ମା ଉପରେ ସନ୍ତାନର ବାହାର, ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି, ଏ ପ୍ରେମର ବାହାର। ତେଣୁ ସେଇଭଳି ଭାବରେ, କିନ୍ତୁ ଆଉ ଗୋଟେ ହେଉଛି ଓଜନ, ବହୁତ ଓଜନ ହେଇଯିବ, ଏଇ ଏଇଭଳି ଭାବରେ ବାହାର ହେଇଥିଲା। ଇଏ ଅପୂର୍ବ ଶ୍ଳୋକରେ କହିଲେ ନା ବାହାର ହେଇଯାଇଛି, ଏଇଟା ହଜାର ହାତ ପ୍ରଭୁ ଦେଇଛନ୍ତି, ଏଇଟା ଗୋଟେ ବାହାର ମୋର ହେଇଯାଇଛି। ଯେ କେବଳ ବାହାର ହେଇଯାଇଛି ତାହା ନୁହଁ, ଏ ଶ୍ଳୋକରେ କହୁଛନ୍ତି କଣ୍ଡୁତ୍ୟା ନିବୃତ୍ତି ଦୌର୍ଭି, ପ୍ରଭୁ ଇଏ ଯେଉଁ ବାହାର ହେଇଯାଇଛି କେବଳ ବାହାର ହେଇଛି ତାହା ନୁହଁ, ଇଏ ମୋର କଣ୍ଡୁ ହେଇଯାଉଛି, ତା'ର କୁଣ୍ଡେଇ ହେଉଛି, ଯୁଦ୍ଧ ନ କଲେ ମୁଁ ରହିପାରୁନାହିଁ, ଆଉ ତୁମର କୁଣ୍ଡେଇ ହେଉଛି କଣ୍ଡୁତି ନିବୃତ୍ତି ହେଇ ଦୌର୍ଭି, ଏଇ କଣ୍ଡୁ ରୋଗକୁ ଦୂର କରିବା ପାଇଁ ମୁଁ ନିବୃତ୍ତ କରିବା ପାଇଁ କ'ଣ କଲି ନା ଦୌର୍ଭି ଜୁଜୁତ୍ସୁ ଦିଗ୍ଗଜାନହମ୍, ତେଣୁ ଏହି ହସ୍ତ ଦ୍ୱାରା ମୁଁ କ'ଣ ଦିଗ୍ଗଜ, ଦିଗ୍ଗଜ ଏ ଭୌତିକ ଜଗତରେ ଯେଉଁ ରହିଛି ବ୍ରହ୍ମାଣ୍ଡରେ, ବ୍ରହ୍ମାଣ୍ଡରେ 8 ଗଜ ରହିଛନ୍ତି, 4 ଦିଗରେ 8 ଗଜ ରହିଛନ୍ତି, ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ଏବଂ 4 କୋଣ ରହିଛନ୍ତି, ଅଗ୍ନି ବାୟୁ ନୈଋତ ଏବଂ ଈଶାନ, ଈଶାନ କୋଣ, ଈଶାନ କୋଣ ଶିବଜୀଙ୍କର କୋଣ ହେଉଛି ଉତ୍ତର ପୂର୍ବ, ଉତ୍ତର ପୂର୍ବ କୋଣ ହେଉଛି ଶିବଜୀଙ୍କର କୋଣ, ତେଣୁ ସବୁଆଡ଼ୁ ଗଲି। ଏଠି କୁହାଗଲା ନା ଦୌଭି ଯୁଜୁତ୍ସୁ, କ'ଣ ପାଇଁ ଗଲି ନା ଯୁଦ୍ଧ କରିବା ପାଇଁ, ଦିଗ୍ଗଜାନ ଦିଗ୍ଗଜ ଯେଉଁମାନେ ରହିଛନ୍ତି ତାଙ୍କ ସହିତ ଯୁଦ୍ଧ କରିବା ପାଇଁ, ଆଉ କେହି ମୋ ସହିତ ସମକକ୍ଷ ହେଇପାରିଲେ ନାହିଁ। ମୁଁ ଭାବିଲି ଦିଗ୍ଗଜମାନେ ମୋ ସହିତ ସମକକ୍ଷ ହେଇପାରିବେ, କହିକରି ତାଙ୍କ ପାଇଁକି ଅହମ୍ ମୁଁ ସେଠି ଗଲି ଦିଗ୍ଗଜାନ ନ, କିନ୍ତୁ ଯେତେବେଳେ ମୁଁ ଯାଉଛି ସେଠି କ'ଣ ହେଉଛି ନା ଆଦ୍ୟାୟଂ ଚୁନୟନ ଅଧ୍ରିନ, ହେ ଆଦ୍ୟ ଶିବଜୀଙ୍କୁ ସେ କହୁଛନ୍ତି ଆଦ୍ୟ, ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ବିଷ୍ଣୁ ହେଉଛନ୍ତି ଆଦି ପୁରୁଷ, ଭଗବତ ଗୀତାରେ ଭଗବାନ କହିଛନ୍ତି ଅହମ୍ ଆଦିରି ଦେବାନାଂ ମହର୍ଷିଣାଂଚ ସର୍ବସ, ଦେବତାମାନଙ୍କର ଏବଂ ମହର୍ଷିମାନଙ୍କର ଆଦି ହେଉଛନ୍ତି ଭଗବାନ, ତେଣୁ ଭଗବାନ କେହି ଜାଣିପାରନ୍ତି ନାହିଁ। ତେଣୁ ଏଠି ଯେଉଁ କହାଗଲା ଇଏ ଶିବଜୀ ଯଦିଓ ସେ ଭଗବାନ ବିଷ୍ଣୁ ରୂପରେ ଆଦି ପୁରୁଷ ହେବେ, ଆଦି ଆଦି ଅୟାଂ, ତେଣୁ ହେ ଆଦ୍ୟ ହେ ପ୍ରଭୁ ଆପଣ ଆଦ୍ୟ ପୁରାଣ ପୁରୁଷ ଆପଣଙ୍କ ସେଇମାନଙ୍କୁ ଯାଇଥିଲି, ଆୟାନ ଅୟାମ କହିଲେ ମୁଁ ଯାଇଥିଲି, ଦିଗ୍ଗଜ ଅଷ୍ଟ ଦିଗ୍ଗଜ ରହିଛନ୍ତି ସେଠୁ ଯାଇଥିଲି, ଚୁନୟନ ଅଧ୍ରିନ ଯେତେବେଳେ ଯାଉଛି ବାଟରେ ଯାହା ସବୁ ପଡ଼ିଲା ଯେଉଁ ପାହାଡ଼ ଫାହାଡ଼ ସବୁ ପଡ଼ିଲା ସବୁ ଚୂର୍ଣ୍ଣୀଭୂତ କରିଦେଲେ, ହାତରେ ଏତେ ବଡ଼ ଥିଲା ପାହାଡ଼ରେ କେତେ ତାଙ୍କର ହାତରେ ଏତେ ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ, କ୍ରେନ୍ରେ ମଧ୍ୟ ଏତେ ଶକ୍ତି ନାହିଁ, କ୍ରେନ୍ ଉଠାଇ ଦେଉଛି, ତାଙ୍କ ହାତରେ ସେତିକି ଶକ୍ତି ରହିଛି, ପାହାଡ଼କୁ ସବୁ କ'ଣ ଆଘାତ କରିକିରି ଚୂର୍ଣ୍ଣୀଭୂତ କରିଦେଉଛନ୍ତି, ଖାଲି ଭାଙ୍ଗି ଦେଉଛନ୍ତି ବୋଲି କୁହାହେଉନି, ଚୂର୍ଣ୍ଣୀଭୂତ ଚୂର୍ଣ୍ଣ ହେଇଯାଉଛି, ପାଉଡ଼ର ହେଇଯାଉଛି। ଏଇଭଳି ଭାବରେ ଗୋଟେ ଶ୍ଳୋକ ରହିଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ, ହିରଣ୍ୟ ବ୍ରହ୍ମା ନାରଦ ମୁନିଙ୍କୁ ସେ କଥା କହୁଛନ୍ତି, ଭଗବାନଙ୍କ ଲୀଳା ବିଭିନ୍ନ ଅବତାରମାନଙ୍କୁ ସେଥିରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ କହୁଛନ୍ତି ସେଇଟା तो कि जेतेबेले भगवान रावण भगवान रामचंद्र जो लीला करुथिले रावण रे इते शक्ति थिला ब्रह्मा एवं शिवजंग बर रे इते शक्ति प्राप्त हो जाइथिला जे श्लोक रही द्वितीय स्कंद सप्तम अध्याय पचीस श्लोक बक्ष स्थल स्पर्श रुग्ण महेन्द्र बाह युद्ध करुले भगवान रामचंद्र रावण विरुद्ध से समय रावण विरुद्ध युद्ध कर पूर्व कथ कह रावण सहित भगवान रामचंद्र युद्ध कह पूर्व रावण शक्ति कूर्णीभूतर ये कथा आसीगला जितेबले असुर देवता मान सहित युद्ध चलता विरुद्ध युद्ध चलता से रावण देवता मान विरुद्ध युद्ध कर बक्ष स्थल स्पर्श रुग्ण महेन्द्र बाह महेन्द्र कह इंद्र जो बाहन रही ऐरावत रही ऐरावत कौन कला ना रावण बक्ष स्थल बहुत बड़ प्रहार कला तार दातरे दातर प्रहार कला दंते विडमित ककुब्ज उड़ा जिते दंतरे प्रहार कला से तार दात चूर्णीभूत होगा ककुब्ज चूर्णीभूत हो धड़ा पाउडर होगा सी बैटल फिल्ड रे से जो रणक्षेत्र चारिआड़ बिछेगला तेणु यहीटा देखिकी सी जोर हसला रावण हसला उड़हासम बहुत जोर हसला उड़हासम साध्य असुविशाह विनेश से ही रावण एत शक्तिशाली थिला किंतु भगवान रामचंद्र सद्य सांगे सांगे तार असुविशाह विनेश तो दार हरतु भगवान दार अभाव भगवान पत्नी को हरण करते सी भगवान दार हरतु रावण तेणु भगवान ताकू असुविशाह विनेशतु तार प्राण सहित विनाश कले विनेशतु विश्वजात किभली भाव विनाश कले ना विस्फुर्जित धनुष उच्चरता अधिशन्य केवल तांकर सारंग धनु टंकार रे तार प्राण चलीगला एभली भाव भगवान शक्ति जिते बड़ शक्ति हो हिरण्यकशिपु के बड़ शक्ति थिला किंतु भगवान केवल शिला टंक नखाड़े केवल नखरे चिरीदेले ये भगवान शक्ति नखर शक्ति एभली भाव भगवान शक्ति आम चिंता करना के शक्ति रही है भाव ये यार ये शक्ति प्राप्त होते बाणासुर शिव अद्रिकी सब पहाड़ को सब चूर्णीभूत करदे चूर्ण हो जाऊ जमी ग्राइंडर रे ग्राइंड करे से भाव हाथ में एभली भाव प्रहार कले चूर्णीभूत होगा कितने शक्ति हाथ में अच्छी देखते ये आम अनुमान करवा तेणु से कौन चुनयन आद्रीन यही भाव अनेक पहाड़ पर्वत को चूर्णीभूत कर जाऊते देखिकी भीता आस्ते यू देखिकी भय कर दिग्गज मान भय कर भीता आस्ते थी प्रदुद्ध से धाई पलैगले आँ युद्ध करेंगे आ सहित से धाई पलैगले आई कौन युद्ध करेंगे ये खेचीर नियम होता जो मैंने युद्ध करने चाहिए ना सहित युद्ध करना तेणु महाभारत युद्ध में से भाई भाव गोटे अवस्था आसीला श्री श्री सीताराम हनुमान जो कि से भाव गोटे अवस्था आसाला जिते कर्ण कर्ण जो रही रथ रथ चका तलू जाइए ये सब अभिशाप प्राप्त होते ये सब कथा रही तेणु कर्ण कहले अर्जुन को अर्जुन टी अपेक्षा कर मु रथ को चका को टेक दिए तापर युद्ध करवा भगवान कहले ना ना अर्जुन यही समय तक हत्या कर अर्जुन कह प्रभु यहाँ अन्याय हम ना तुमर जो पुत्र को हत्या कर अभिमन पुत्र को हत्या कर सप्त रथी मिसिकी से कौ न्याय था यह भाव तुम ज्ञान दल तेणु अर्जुन ताको से ही समय हत्या कले ना कर्ण को सी युद्ध परास्त कर पारे भगवान ये भाव गाइड कले ये सब कथ रही ये नियम युद्ध नियम हो क्षेत्र नियम होता युद्ध युद्ध नियम जड़े जो युद्ध करूना पलायन करुच्ची ता सहित युद्ध करवा ना जी युद्ध करने चाहिए ता सहित युद्ध करे तेणु ये असुर हेले से युद्ध नीति को ग्रहण करता से पचे पचे गोड़े हत्या कले ना सहित युद्ध कले ना भीतास्ते भी प्रदुर्द्रुव से मैने धाई पड़ेगले तेणु आउ से कौन युद्ध करेंगे तेणु ये आसी कौन से कथा प्रभु आ परस कहे तेणु यार उद्देश्य हूँ शिवजी जापारे शिवजी कह दरकार पड़ना ना आप मो सहित युद्ध करूँ बोली शिवजी भगवान ज्ञान असीम ज्ञान रही ତେଣୁ ଏକଥା ଶୁଣିକରି ବାଣଙ୍କର କହିବାର ଉଦ୍ଦେଶ୍ୟ ଥିଲା, ଆପଣ ମୋ ସହିତ ଯୁଦ୍ଧ କରନ୍ତୁ, ଆଉ କିଏ ଯୁଦ୍ଧ କରିବେ ମୋ ସହିତ, ମୋ ସହିତ ଯୁଦ୍ଧ କରନ୍ତୁ। ତେଣୁ ଭଗବାନଙ୍କର କ୍ରୋଧ ଆସିଲା, ଆଉ ପରଶ୍ରୁକରି କୁହାଯିବ ଭଗବାନ କିଭଳି ଭାବରେ ଉତ୍ତର ଦେବେ। ତେଣୁ ଆମେ କଥା କରି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପା। ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା।